ভগবতে বাসুদেবায়া। শ্রীমদ ভগবদ গীতার তৃতীয় অধ্যায়ରୁ ମାନେ 28 ନମ୍ବର ଶ୍ଳୋକ ତ କାଲି ପାଠ କରୁଥିଲେ। ଅଜ୍ଞ ବ୍ୟକ୍ତି ପ୍ରକୃତିର ଗୁଣକୁ, ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ହେଉଛି ଏବଂ ପ୍ରକୃତି ଗୁଣ, ଇନ୍ଦ୍ରିୟ, କର୍ମ ଏବଂ ସବୁକିଛି କଣ୍ଟ୍ରୋଲ କରୁଛନ୍ତି ଭଗବାନ। ଏ ଜ୍ଞାନ ନଥାଏ, ସେ କର୍ମ କରେ ଏବଂ କର୍ମ ବନ୍ଧନରେ ପଡ଼େ। କିନ୍ତୁ ଜ୍ଞାନୀ ଲୋକ କର୍ମର ବିଚାରକୁ ଜାଣେ, ତତ୍ତ୍ୱବିତ ମହାଭାବ ଗୁଣ କର୍ମ ବିଭାଗ ତତ୍ତ୍ୱବିତ, ଗୁଣ ଆଉ କର୍ମର ବିଭାଗକୁ ସେମାନେ ଜାଣନ୍ତି, ତଦ୍ରୁପ ସେ ହିସାବରେ କର୍ମ କରନ୍ତି। ସେ ଜାଣନ୍ତି ମୁଁ ହେଉଛି ଆତ୍ମା, ପ୍ରକୃତିରେ ଯେକୌଣସି କର୍ମ ହେଉଛି ଏ ଇନ୍ଦ୍ରିୟ ଅଧିଷ୍ଠାତ୍ରୀ ଦେବତା, ମୋର କର୍ମ ହିସାବରେ ପରମାତ୍ମା, ମୋର ପୂର୍ବର କର୍ମ ହିସାବରେ ପରମାତ୍ମା ମୋତେ ସେଭଳି ଜ୍ଞାନ ଦେଉଛନ୍ତି, ସେଭଳି ପ୍ରକୃତି ପରମାତ୍ମା ସେଭଳି ଭାବରେ ମୋ ପାଇଁ ବ୍ୟବସ୍ଥା କରୁଛନ୍ତି। ସେଭଳି କର୍ମ କରିବା ପାଇଁ ଯେଉଁ ଜ୍ଞାନ ଆସୁଛି, ବୁଦ୍ଧି ଆସୁଛି, ସେଗୁଡ଼ିକ ସବୁ ଗୁଣ ଦ୍ୱାରା ପ୍ରେରିତ ହେଇକି ଆସୁଛି। ଜ୍ଞାନବାନ ବ୍ୟକ୍ତିମାନେ ଏଟା ଜାଣନ୍ତି, ଅଜ୍ଞାନ ବ୍ୟକ୍ତିମାନେ ଜାଣିପାରିବେନି। ଏଠି ଯେତେବେଳେ ଭଗବାନ କାହାକୁ ମୂର୍ଖ ବୋଲି କହୁଛନ୍ତି, ଅଜ୍ଞାନ ବୋଲି କହୁଛନ୍ତି, ଇଏ କେବଳ ଯେ ଗୀତା ପଢ଼ୁଥିବା ଲୋକ ବା ଗୋଟେ ଭକ୍ତଙ୍କ କେବଳ କୁହାଯାଉଛି ତାହା ନୁହେଁ, ଏ ସମଗ୍ର ପ୍ରତ୍ୟେକ ବ୍ୟକ୍ତି ପାଇଁ ଏଇଟା ସୂଚନା। କାରଣ ଆଜି ଯିଏ ଗୀତା ପଢ଼ୁଛି ସେ ପୂର୍ବରୁ ଅଜ୍ଞାନ ଥିଲା। ତେଣୁ ସମାଜରେ ଏମିତି କି ଗୋଟେ ଭେଦଭାବ ନାହିଁ, ଭଗବାନ କହୁନାହାନ୍ତି ଯେ ଏମାନେ ମୂର୍ଖ, ଏମାନେ ପଣ୍ଡିତ, ଏମାନଙ୍କର ଗୋଟେ କାଟାଗୋରିଜ କିଛି ନାହିଁ, ବିଭାଗ କିଛି ନାହିଁ। ବିଭାଗ ହେଉଛି ଯେଉଁମାନେ ଏଇଟା ନ ଜାଣିଛନ୍ତି ସେମାନେ ହେଉଛନ୍ତି ଅବିଦ୍ୱାନ ବା ମୂର୍ଖ। ଶରୀର ଆତ୍ମାଠାରୁ ପୃଥକ, ଆତ୍ମାର ଉପସ୍ଥିତିରେ ଶରୀର ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି ଏବଂ ଆତ୍ମା ଜୀବାତ୍ମା କିଭଳି କର୍ମ କରୁଛି ନା ପରମାତ୍ମାଙ୍କ ନିର୍ଦ୍ଦେଶରେ। ତେଣୁ ବହୁତ ଜୀବାତ୍ମା ଅଛନ୍ତି, ସେମାନେ ଭିନ୍ନ ଭିନ୍ନ କର୍ମ କାହିଁକି କରୁଛନ୍ତି, ତାଙ୍କ ରୁଚି କାହିଁକି ଭିନ୍ନ ଭିନ୍ନ ପ୍ରକାର ନା, ସେମାନଙ୍କର ପୂର୍ବର କର୍ମ ରହିଛି। କର୍ମକୁ ବିଚାର କରି ନିରପେକ୍ଷ ଭାବରେ ପରମାତ୍ମା ଫଳ ଦେଉଛନ୍ତି, ପ୍ରକୃତି ତଦନୁସାରେ ଗୁଣ ସୃଷ୍ଟି କରୁଛି, ଗୁଣ ହିସାବରେ ବ୍ୟକ୍ତି କର୍ମ କରୁଛି, କର୍ମରେ ସେ ବନ୍ଧନ ପଡ଼ୁଛି। ତତ୍ତ୍ୱବିତ ମହାଭାବ ଗୁଣ କର୍ମ ବିଭାଗ, ତତ୍ତ୍ୱବିତ ଲୋକମାନେ ଗୁଣ ଆଉ କର୍ମର ବିଭାଗକୁ ଜାଣନ୍ତି। ଏତିକି କହିସାରି ଏଟା ଉପସଂହାର କରୁଛନ୍ତି ପରବର୍ତ୍ତୀ ଶ୍ଳୋକରେ, ଯେ ଶ୍ଳୋକ କେତେ ନମ୍ବର ଶ୍ଳୋକ ଥିଲା, ସେ ଛବିଶ ନମ୍ବର ଶ୍ଳୋକର ଉପସଂହାର, ଛବିଶ ସତେଇଶ ଅଠେଇଶ ଛବିଶ ନମ୍ବର ଶ୍ଳୋକ କହିଥିଲେ। ପ୍ରଥମେ ଛବିଶ ନମ୍ବର ଶ୍ଳୋକ, ନ ବୁଦ୍ଧିଭେଦ ଜନୟତ ଜ୍ଞାନ କର୍ମ ସଙ୍ଗୀନ, ବୁଦ୍ଧିଭେଦ କରିବ ନା, ସେମାନଙ୍କ ବୁଦ୍ଧିକୁ ତୁମେ ଭେଦ କରିବ ନା, ବିଚଳିତ କରିବ ନା। ଜ୍ଞାନୀ ଏଭଳି, ଜ୍ଞାନୀ ଏଭଳି କର୍ମ କରେ, ଅଜ୍ଞାନୀ ଏଭଳି କର୍ମ କରେ। ତେଣୁ ଅଜ୍ଞାନୀ ଯିଏ ପ୍ରକୃତି ଦ୍ୱାରା କର୍ମ କରୁଛି ତାକୁ କ'ଣ ବିଚଳିତ କରିବା କି? ଭଗବାନ ଏଠି କହିଲେ ବୁଦ୍ଧିଭେଦ କରିବ ନା, ଛବିଶ ଶ୍ଳୋକରେ କହିଲେ, ସତେଇଶ ଅଠେଇଶ ଶ୍ଳୋକରେ ଜ୍ଞାନୀ ଅଜ୍ଞାନୀର କର୍ମ କରିବାର ପନ୍ଥାଟା କହିଦେଲେ। ବର୍ତ୍ତମାନ କନ୍କ୍ଲୁଜନ୍ ବା ସିଦ୍ଧାନ୍ତ ଦେଉଛନ୍ତି, ପ୍ରକୃତି ଗୁଣ ସମ୍ମୁଢା ସଜ୍ଜନ୍ତେ ଗୁଣ କର୍ମ ସୁ ତାନ୍ କୃଷ୍ଣ ବିଦୋ ମନ୍ଦାନ କୃଷ୍ଣ ବିତ୍ନ ବିଚାଲୟେ। ଅଳ୍ପ ଜ୍ଞାନ ସମ୍ପନ୍ନ ମୂର୍ଖମାନେ ଭୂତ ପ୍ରକୃତିର ତ୍ରିଗୁଣ ଦ୍ୱାରା ବିଭ୍ରାନ୍ତ ହୋଇ ସମ୍ପୂର୍ଣ୍ଣ ରୂପେ ଭୌତିକ କର୍ମରେ ନିଯୁକ୍ତ ହୁଅନ୍ତି ଏବଂ ସେଥିପ୍ରତି ଆସକ୍ତ ହୋଇପଡ଼ିଥାନ୍ତି। ସେମାନଙ୍କର ପ୍ରକୃତ ଜ୍ଞାନ ନଥିବାରୁ ସେମାନେ ଏ ପ୍ରକାର ନିଚ କର୍ମରେ ନିଯୁକ୍ତ ହୁଅନ୍ତି। ଯଦିଓ ଏହା ନିଚ କର୍ମ, ତଥାପି ଜ୍ଞାନୀମାନେ ଯେଉଁମାନେ ପ୍ରକୃତରେ ଆତ୍ମଜ୍ଞାନ ଲାଭ କରିଛନ୍ତି ସେମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ। ଅକୃଷ୍ଣବିତ୍, ଅକୃଷ୍ଣବିତ୍ ଭଗବାନ ବାରମ୍ବାର କହିଛନ୍ତି, ଅଜ୍ଞାନୀ ଶବ୍ଦ ବାରମ୍ବାର ଲାଗିଛନ୍ତି। ପ୍ରକୃତି ଗୁଣ ସମ୍ମୁଢା ସଜ୍ଜନ୍ତେ ଗୁଣ କର୍ମ, ଗୁଣର ଗୁଣ ଆଉ କର୍ମ ପ୍ରତି ଯେଉଁ ସଜ୍ଜନ୍ତେ ଆସକ୍ତି ହେଇଛି, କାହିଁକି ଆସକ୍ତି ହେଇଛି? ପ୍ରକୃତି ଗୁଣ ସମ୍ମୁଢା, ପ୍ରକୃତିର ଗୁଣ ଦ୍ୱାରା ସେ ସମ୍ମୁଢ ହେଇଯାଇଛି, ବିଶେଷ ଭାବରେ ମୂଢ ହେଇଯାଇଛି, ଜାଣିନି ମୋତେ ଗୁଣ ପରିଚାଳିତ କରୁଛି କି ଯେତେ ପ୍ରକାର କର୍ମ ରହିଛି ସେସବୁ ପ୍ରକୃତି ଦ୍ୱାରା ହେଉଛି, ସେଭଳି କର୍ମ କରୁଥିବା ପ୍ରକୃତିର ଦ୍ୱାରା ପ୍ରକୃତିର ଗୁଣ ଦ୍ୱାରା ଯିଏ ସମ୍ମୁଢ଼ ହେଇଛି ସେଭଳି ବ୍ୟକ୍ତି ଅଜ୍ଞାନ, ସେମାନେ ଯେଉଁ କର୍ମ କରୁଛନ୍ତି ବିଦ୍ୱାନ ବ୍ୟକ୍ତିମାନେ ତାଙ୍କୁ ବିଚଳିତ କରିବେ ନାହିଁ। ଭଗବାନ ପୁଣି 26 ନମ୍ବର ଶ୍ଲୋକର ସିଦ୍ଧାନ୍ତ ଭେଟି ଦେଲେ, ନ ବୁଦ୍ଧି ଭେଦ ଅଜ୍ଞାନ କର୍ମ ସଂଗୀନାମ, ଛଟିପାଦ ଲେଖିଲେ ସେ କଥା, ନନୁ ଯଦି ଜୀବ ଗୁଣେ ଯୋ ଗୁଣ କାର୍ଯ୍ୟ ଭ୍ୟୁଶ୍ଚ ପୃଥକିତା ତତ୍ସମ୍ବନ୍ଧିତ ହି କଥନ୍ତେ ବିଶେଷ ସଜ୍ଜତି ଦୃଶ୍ୟନ୍ତି। ଆମ ବଳଦେବ ବିଦ୍ୟାଭୂଷଣ ଲେଖିଛନ୍ତି, ଇଏ ହେଉଛି ଏ ଶ୍ଲୋକର ନ ବୁଦ୍ଧି ଭେଦ ଜନୟତ ଇତି ଉପସଂହାରତି। ନ ବୁଦ୍ଧି ଭେଦ ଜନୟତ 26 ନମ୍ବର ଶ୍ଲୋକରେ ଏଇଟା ହେଉଛି ଉପସଂହାର। 37 କହିସାରିଲେ ପୁଣି ଉପସଂହାର, ଉପସଂହାର ପୁଣି ଆଉ ଥରେ ତାକୁ କହିଲେ। ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାରୁ ପ୍ରଶ୍ନ ଉଠାଉଛନ୍ତି, ନନୁ ଯଦି ଜୀବ ଗୁଣେଭ୍ୟୋ ଗୁଣ କାର୍ଯ୍ୟଭ୍ୟୋଶ୍ଚ ପୃଥକ ଭୂତା, ତାହେଲେ ପୂର୍ବ ଶ୍ଲୋକରେ କ'ଣ କୁହାହେଲା, ଜ୍ଞାନୀ ବ୍ୟକ୍ତି ଜାଣିବେ ମୁଁ ଆତ୍ମା, ମୁଁ ଗୁଣ ଆଉ କର୍ମ ଠାରୁ ପୃଥକ। ତାହେଲେ ଜୀବ ତା ଆତ୍ମା ଗୁଣ କର୍ମ ଠାରୁ ପୃଥକ, ଆତ୍ମାଟା ଗୁଣ ଆଉ କର୍ମ ଠାରୁ ପୃଥକ, ତାର ସମ୍ବନ୍ଧ କିଛି ନାହିଁ। କଥନ୍ତେ ବିଶେଷ ସଜ୍ଜତେ ସଜ୍ଜନ୍ତେ ଦୃଶ୍ୟନ୍ତେ, ସେ ବିଶ୍ୱ ପ୍ରତି କାହିଁକି ଆସକ୍ତି ହେଉଛି? ଆମେ ଯଦି ଆତ୍ମା କିଏ ପ୍ରଶ୍ନ କରିବେ, ଆମେ ହେଉଛି ଆତ୍ମା, ଆମେ ତ ଆତ୍ମା ମାନେ ଗୁଣ ଆଉ କର୍ମ ଠାରୁ ପୃଥକ, ଗୁଣ କର୍ମ ଆମର କର୍ମ ହିସାବରେ ଆସୁଛି, ସେଟା ଗୋଟେ ଆଗନ୍ତୁକ ବସ୍ତୁ, ତାହେଲେ ଆସକ୍ତି କାହିଁକି ଆସୁଛି? ଏସି କହିଲେ, ତତ୍ରାହ ପ୍ରକୃତି ଗୁଣେ ସମ୍ମୁଢ଼ା ସ୍ତଦା ବେସତ୍ ପ୍ରାପ୍ତ ସମ୍ମୋହ। ପ୍ରକୃତି ଗୁଣ ଏତେ ବଳବାନ, ସେଥିରେ ଗୋଟେ ଜୀବ ଆବେଶ ହେଇଯାଉଛି, ସମ୍ମୋହ ହେଇଯାଉଛି, ସେଠି ସମ୍ମୁଢ଼ା ଶବ୍ଦକୁ ଅର୍ଥ କରୁଛନ୍ତି। ଏଠି କେହି ମୁକ୍ତ ନାହାନ୍ତି, ଭଗବାନ କହିଲେ ଇଏ ଆସିବ, ଇଏ ତ ଗୀତା ତ ବିସ୍ତାର ଶ୍ଲୋକ, ଆକୁ ସାର ସାର କେତେ ଦିନ ଲାଗିବ ତ ହିସାବ ପତ୍ର ନାହିଁ। 18 ଅଧ୍ୟାୟ ଗୁଣୋତ୍ତର ବିଭାଗ ଯୁଗରେ ଭଗବାନ କହୁଛନ୍ତି, କେହି କୌଣସି ଦିବି ଦେବା କୌଣସି କେହି ଏଠି ମୁକ୍ତ ନାହାନ୍ତି ଗୁଣରୁ, ଗୋଟେ ଜୀବ ପାଖରୁ ଆରମ୍ଭ କରି ଦେବତା ପର୍ଯ୍ୟନ୍ତ ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତେ ଗୁଣରେ ଭଗବାନ ମାନ ଦେଇଛନ୍ତି। ତ୍ରିଭି ମୟୂରି ଗୁଣେ ଭାବେ ରେଭି ଶର୍ମା ମିଦମ୍ ଜଗତ ମୋହିତମ ନା ବି ଜାଣନ୍ତି ମାମୀ ପରମାବ୍ୟୟମ। ଗୀତାରେ ଖାଲି ମୁଁ ଗୁଣରେ ସମସ୍ତେ ମାନିଛି ବୋଲି ଗୀତାରେ ଭଗବାନ କେତେ ଥର ରିପିଟ୍ କରିଛନ୍ତି ଶ୍ଲୋକ ଗୁଡ଼ିକ, କେହି କେତେ ବଡ଼ ଗୁଣ ଭାବିବା ଉଚିତ ନାହିଁ। କେତେବେଳେ କାହାକୁ ଗୁଣ ଧରିଦେବ, ସେ ଆଜି ସତଗୁଣରେ ରହୁଛି, ତାର ମନ ଇନ୍ଦ୍ରିୟ ବୁଦ୍ଧି ସବୁ ସଂଯମ ରହିଛି, କାଲି ରଜଗୁଣ ଚାଲିଲେ କେତେବେଳେ ଆସିବ ହିସାବ ନାହିଁ, ଅଛି ରଜଗୁଣ। ସତଗୁଣ କର୍ମରେ ତୁମେ ଲାଗିକି ରହିଛି ବୋଲି ରଜଗୁଣ ବର୍ତ୍ତମାନ ଅଧୀନରେ ରହିଛି, ସରପ୍ରାଇଜ୍ ହେଇକି ରହିଛି, ପୁଣି ଭାରି ପଡ଼ିବ ସାଙ୍ଗେ ସାଙ୍ଗେ। ଶୁଦ୍ଧ ଭକ୍ତି ସ୍ତରକୁ ନଗଲେ କେହି କେବେ ସୁରକ୍ଷିତ ନୁହନ୍ତି, କାରଣ ଏସବୁ ଗୁଣର କାର୍ଯ୍ୟ, ମଣିଷକୁ ଭୁଲ କରିବନି। ଯେମିତି ଲୋକ କୁହନ୍ତିନି କ'ଣ ଇଂଲିଶରେ ସବୁ ପଢା ହଉଥିଲା, ଏସବୁ କଲେଜରେ ପଢା ହଉଥିଲା, ଭୁଲ କରିବା ଗୋଟେ ମନୁଷ୍ୟର ଗୋଟେ ସ୍ୱଭାବ, ସେ ଯେକୌଣସି ସମୟରେ କରିଦେବ, ସେ କମିଟ୍ କରିବ, ଏରରଟା ତାର ହବ, ଏବେ ତ ହଉନଥିଲା, ହଠାତ୍ କେମିତି ହେଇଯିବ ନା, ଏଇଟା ଗୁଣର କାର୍ଯ୍ୟ। ତାହେଲେ ଆମେ ତ ହଉଛେ ଆତ୍ମା, ଆନନ୍ଦ ବିଜ୍ଞାନମୟ ଆତ୍ମା, ତାହେଲେ ଆମେ ଆତ୍ମା, ଏଇ ଗୁଣକର୍ମ ହେଲା ଗୋଟେ ଉପାଧି ଜିନିଷ, ଇଏ ଗୋଟେ ଜୀବଟାକୁ କେମିତି ବନ୍ଧନ କରୁଛି? ଚକ୍ରବର୍ତ୍ତୀ ପ୍ରଶ୍ନ ଉଠାଉଛନ୍ତି, ଗୁଣେ କାର୍ଯ୍ୟ ଭ୍ୟଶ୍ଚ ପୃଥକଭୂତ ସମ୍ବନ୍ଧତଃ ହିଁ କଥନ୍ତେ ବିଷୟସୁ ସଜ୍ଜନ୍ତେ ଦୃଶ୍ୟନ୍ତେ। ଯଦି ଜୀବ ଗୁଣ ଆଉ କାର୍ଯ୍ୟରୁ, ଗୁଣ ଆଉ ଗୁଣର କାର୍ଯ୍ୟରୁ, ସତଗୁଣ ସତଗୁଣର କାର୍ଯ୍ୟ, ରଜଗୁଣ ରଜଗୁଣର କାର୍ଯ୍ୟ, ଇଏ ତାଠୁ ପୃଥକ, ତେବେ ସେଇ ଗୁଣ ଆଉ ଗୁଣ କାର୍ଯ୍ୟ ସମ୍ବନ୍ଧରେ ସେ ବନ୍ଧନ କେମିତି ପଡ଼ିଯାଉଛି? ସେ ଗୋଟେ ପୃଥକ ନା, ସେ ଆତ୍ମା ନା, ସେ ବନ୍ଧନ କେମିତି ପଡ଼ିଯାଉଛି? ତତ୍ରାହ ତାର ଉତ୍ତର କହୁଛନ୍ତି, ପ୍ରକୃତି ଗୁଣ ସମ୍ମୁଢ଼ା, ପ୍ରକୃତିର ଗୁଣ ଦ୍ୱାରା ସମ୍ମୁଢ଼ା ସ୍ତଦ ଆବେଶାତ୍ ପ୍ରାପ୍ତ ସମ୍ମୋହ। ପ୍ରକୃତିର ଗୁଣର ଆବେଶରେ ସେ ସମ୍ମୋହ ହେଇଯାଇଛି, ସେ ଆତ୍ମା। ଆଚ୍ଛା, ତାର ଗୋଟେ ଉଦାହରଣ ଦେଉଛନ୍ତି, ଯଥା ଭୂତାବିଷ୍ଟ ମନୁଷ୍ୟ ଆତ୍ମାନ ଭୂତ ଏବ ମନ୍ୟତେ, ସେ ଗୋଟେ ମଣିଷଟା କିନ୍ତୁ ତା ଦେହରେ ଭୂତ ଲାଗିଗଲେ ସେ କ'ଣ କହିବ? ସେ ନିଜକୁ ଭୂତ ବୋଲି ମାନେ ଭାବିଲେ ବୁଝୁଛ ନା ନାହିଁ? ଦେଖିଛ ଭୂତ ଯାହାକୁ ଲାଗିଛି, ଦେଖିଛ ସେ କ'ଣ କ'ଣ ହୁଏ? ଏଣୁ ତେଣୁ ଗପିବ, ହସିବ, କାନ୍ଦିବ, ଗଡ଼ିବ, ମା କ'ଣ, ଭଉଣୀ କ'ଣ, ଝିଅ କ'ଣ, କିଏ କାଣ କିଏ ଜାଣିପାରେ ନାହିଁ, ସେ ତା ଭୂତ ଆବିଷ୍ଟ କୁହାଯାଏ। ସେଟା ମଣିଷଟା ବର୍ତ୍ତମାନ ଭୂତ ଆବିଷ୍ଟ ହେଇଗଲେ ତାର ଅବସ୍ଥା ଯେମିତି, ଜୀବ ହଉଛି ଆତ୍ମା, କି ଗୁଣ ଆଉ କାର୍ଯ୍ୟ କର୍ମ ତାକୁ ବାନ୍ଧନ ପକେଇ ଦେଇଛି। ଆଉ ଭକ୍ତି କାହିଁକି କହୁଛି ଭଗବାନଙ୍କ ସେବା କର, ଭଜନ କର, ତୁମେ କେତେ ଭଲ ଭଦ୍ର ଲୋକ ହେଇଥାଉ, କେତେ କ'ଣ ହେଇଥାଉ, ଇଏ ଗୁଣକର୍ମ ତୁମକୁ ଛାଡ଼ିବ? ସେଥିପାଇଁ ଆମର ଲାଇନରେ ଭଦ୍ର ଅଭଦ୍ର ଏ ଯେଉଁ ଯେତେ ପ୍ରକାର ଡେଫିନେସନ ସବୁ ଅଛି ସେଇଟା ସମାଜରେ ରହିଛି ନା, ଗୋଟେ ଭଦ୍ର ଆମେ ଏଇଟା ରହିଛି। କିନ୍ତୁ ତୁମେ ଯାହା ବି ହେଇଥାଉ ଯଦି ଗୁଣକର୍ମରୁ ମୁକ୍ତି ନ ପାଇପାରିଲ, ଭୂତାବିଷ୍ଟ ଯିବ ଭଳିଆ ତୁମେ ପୁଣି ସେଗୁଡ଼ା ଆଉ ଗୋଟେ ସ୍ୱର ପାଇ ସେ ଯୋଗାନନ୍ଦ ପଣ୍ଡିତ କି ଚୈତନ୍ୟ ଲେଖିଲେ ନା, ମାୟାଗ୍ରସ୍ତ ଜୀବର ହଏ ପିଶାଚି ଲାଗିଲେ ଯେନ ମତି ଛନ୍ନ ହଏ, ମାୟାଗ୍ରସ୍ତ ଜୀବର ହଏ ସେବା ଉଦୟ। ପିଶାଚି ଲାଗିଗଲେ ଆମର ମତି ଆଚ୍ଛନ୍ନ ହେଇଯିବ, ଭୂତଟା ଯାଇକି କ'ଣ କରିବ, ଭୂତଟା ଯାଇକି କ'ଣ କରିବ, ଭାବିଲେ ତା ମନ ବୁଦ୍ଧିଟାକୁ କଭର କରିଦେବ, ଭୂତ ତାର ଆକ୍ଟିଂ କରିବ, ତା ମନ ବୁଦ୍ଧି କ'ଣ କାମ କରୁଛି, ସେ କିଛି ତା ମନ ବୁଦ୍ଧି କିଛି କାମ କରିବନି, ସେ ତାର ଭୂତ ଭୂତର ଲାଗେ ତାର ଯେଉଁ ଭୂତାବିଷ୍ଟ ଜୀବର ଅବସ୍ଥା ଯେମିତିକା, ସିଏ ଭୂତ ଠାରୁ ଅଲଗା କିନ୍ତୁ ଭୂତ ଏବଂ ମନ୍ୟତେ ଚକ୍ରବାଦୀ ଲେଖୁଛନ୍ତି, ଆତ୍ମର ଭୂତ ଏବଂ ମନ୍ୟତେ ନିଜକୁ ଭୂତ ବୋଲି ମାନେ, ତୁ ଭୂତ ନୁହେଁ କିନ୍ତୁ ତୋର ମନ ବୁଦ୍ଧିଟାକୁ କିଏ କଭର କରିନେଲା, ଭୂତ ସେଟା ଜୀବ ଜୀବ ନୁହେଁ, ତୁମର ପିଲା ଛୁଆ ସଂସାର ଘର ଦ୍ୱାର ଏଗୁଡ଼ିକ ସଂସାରର ଯେ ଏଇଟା ଏଇ ଜ୍ଞାନଟା ବହୁତ ତୁମେ ହଉଛ ଆନନ୍ଦ ବିଜ୍ଞାନମୟ ଆତ୍ମା, ଏଇ ଜ୍ଞାନଟାକୁ ସବୁ ଜୀବକୁ କହିବ ନାହିଁ। ଭଗବାନ କ'ଣ କହୁଛନ୍ତି, ମନ୍ଦାନ ଅକୃଷ୍ଣ ଭିତ ନ ବିଚାରେ, ଯେଉଁଟା ଅଜ୍ଞ ବ୍ୟକ୍ତି ତାକୁ ବିଚଳିତ କରିବନି, ତାକୁ କହିବନି, ଏ ସଂସାରରେ ଯେଉଁ ଧାନ ଚାଷ ହେଉଛି ଟ୍ରାକ୍ଟର ଘୁରୁଛି ରାତିରେ ଏଇ ଟ୍ରାକ୍ଟର ଘୁରୁଛି, ତୁ ଯାଇ ତାଙ୍କୁ କହିବ ତୁମେ ଆତ୍ମା କାହିଁକି ଟ୍ରାକ୍ଟର ଘୁରଉଛୁ, ସେ ଧରିବ ଦୀପାହାର ପିଟିବ ତ ମୁଣ୍ଡକୁ ଫଟେଇବ, ତୁମେ ଆତ୍ମା ବୋଲି କ'ଣ ତାକୁ ଟ୍ରାକ୍ଟର ବୋଲାକୁ ଯାଇ କହିବ? ଯଦି ଜ୍ଞାନୀ ଭକ୍ତ ହେଇକି ବୁଝିବା କଷ୍ଟ ହେଇଯାଉଛି ମୁଁ ଆତ୍ମା ବୋଲି, ଆଉ ତୁମେ ମନ୍ଦ ବୁଦ୍ଧି ଲୋକ ଗୁଡ଼ାକ କାହିଁକି ଗୁଡ଼ାକ ସବୁ କହିବ ମୁଁ ହେଉଛି ଆତ୍ମା ବୋଲି, ଯେତେ ପାଠ ପଢ ଯେତେ ଭକ୍ତି କର ଦାମ ଭଜନ କର ସେଇ ଜୀବ ଖାଇବା ବେଳେ ଆସିବ କେଉଁ ଶରୀର ଆତ୍ମା ଦେଖିଲ, ଭାବିଲେ ଉଚିତ ନାହିଁ, ତୁମେ ଶରୀର କି ଆତ୍ମା, ଖାଇଲା ବେଳେ ପନିର ସବ୍ଜି ହେଇଛି ଆଉ ସେ ରସଗୋଲା ଦିଆହଉଛି ବୁଝିପାରୁଛ ନା, ମାନେ ଛେନାପୋଡ଼ ଦିଆ ସବୁ ଲାଇନ୍ରେ ବସିଛନ୍ତି ସମସ୍ତଙ୍କୁ ଦେଇକି ଯେ ତୁମକୁ ଛାଡ଼ି ଦେଇକି ପଳେଇବ, ତାପରେ ତୁମେ ଶରୀର କି ଆତ୍ମା ଜାଣିପାରିବ, ଅନ୍ନ ଦେବେ ଡାଲି ଦେବେ ସବ୍ଜି ଦେବେନି, ଖାଲି ଘାଣ୍ଟ ସବ୍ଜି ଦେବେ ପନିର ଦେବେନି କି ସେ ଯେଉଁ କ'ଣଟା କହୁଛ ରସଗୋଲା କି ଛେନାପୋଡ଼ ଦେବେନି, ସେ ପଳେଇବ, ତାପରେ ତୁମେ ଶରୀର କି ଆତ୍ମା ଜାଣିଦେବ, ପ୍ରସାଦ ପାଇଲା ବେଳେ ଜାଣିଦେବ ତୁମେ ଶରୀର କି ଆତ୍ମା, ସେତିକି ନା ସିନା ପ୍ରସାଦ କହୁଛ କିନ୍ତୁ ଶରୀର ଶରୀର କହିବା ବହୁତ ସହଜ, କିନ୍ତୁ ସେଥିପାଇଁ ସେ ଜ୍ଞାନୀ ଲୋକ ଆମେ ଜାଣିଶୁଣିକି ଆମେ ଚେଞ୍ଜ ହେଇପାରୁନେ, ଆଉ ଇଏ ଅଜ୍ଞାନୀ ଲୋକ ଗୁଡ଼ାକ କାହିଁକି ବିଚଳିତ କରିବ, ଭଗବାନ କହିଲେ ମନ୍ଦ ତାନ ଅକୃଷ୍ଣ ବିତ୍ ମନ୍ଦାନ ଅକୃଷ୍ଣ ବିତ୍, ସେମାନେ ସେମାନେ ଅଜ୍ଞାନୀ ମନ୍ଦାନ ସେମାନେ ମନ୍ଦ, କୃଷ୍ଣ ବିତ୍ ଯେଉଁମାନେ ବିଜ୍ଞ ବ୍ୟକ୍ତି ନ ବିଚାରିଲ ତାଙ୍କୁ ବିଚଳିତ କର ନା, ସଂସାରରେ କିଛି ନାହିଁ ତୁମେ କ'ଣ ପାଇବ, ଏ ଅଢ଼େଇ ଦିନ ସଂସାର ମରି ମାରିଯିବ ତୁ ବୁଝେଇବ, ତାକୁ କି ତାର କର୍ମରେ ଆସକ୍ତି ଅଛି, ସେ ପ୍ରକୃତ କ୍ରିୟମାଣ ତାର ସେଇ ଶ୍ଳୋକରେ ରହିଛି, ତୁମେ ତାକୁ ବିଚଳିତ କର। ଭଗବାନ କ'ଣ କହୁଛନ୍ତି, ଦୁର୍ଯ୍ୟୋଧନ ତତେ ମୁଁ କାହିଁ ବୁଝଉଛି, ଅର୍ଜୁନ ତତେ ବୁଝଉଛି ଦୁର୍ଯ୍ୟୋଧନ କାହିଁ ବୁଝଉନି, ଆରେ ଦୁର୍ଯ୍ୟୋଧନ ସୀତାର କୃଷ୍ଣ ଭିତ ନୁହେଁ ଅକୃଷ୍ଣ ଭିତ, ତାକୁ ତାକୁ କାହିଁ ବିଚଳିତ ମୁଁ କରିବି, ସୀତାର ଯୁଦ୍ଧ କରୁ ତାର ଫଳ ପାଇବା ପାଇଁ ଯୁଦ୍ଧ କରୁଛି, ତୁ ନିଷ୍କାମ ଭାବରେ କର୍ମ କର। ଭଗବାନ ଯଦି କହିବେ ଅର୍ଜୁନ ଯଦି ପଚାରିବେ ଭଗବାନଙ୍କୁ ମତେ ଏଇ ଜ୍ଞାନ ଉପଦେଶ ଦୁର୍ଯ୍ୟୋଧନକୁ ଦଉନା, ଯଦି ପ୍ରଭୁ ପ୍ରଶ୍ନ କରିଦେବେ ପ୍ରଭୁ ଅର୍ଜୁନ ପ୍ରଶ୍ନ କରିଦେବେ, ସେ ଭଗବାନ ଭଗବାନଙ୍କୁ କେହି କାଉଣ୍ଟର କରିପାରିବେ ନାହିଁ, ଭଗବାନ ଏମିତି ପ୍ରଶ୍ନ କରିଛନ୍ତି ଏମିତି ପ୍ରବଚନ ଦେଇଛନ୍ତି ତାଙ୍କୁ କେହି କାଉଣ୍ଟର କରିପାରିବେ, ସବୁ ସେ ଗୀତାରେ ଗୋଟିଏ ଶାସ୍ତ୍ର ଗୀତା ସମସ୍ତେ ଘୁରେଇ ପକେଇ ଦିଆ ହବ, ଆଉ କିଛି ଶାସ୍ତ୍ର ଦରକାର ନାହିଁ, ଯିଏ ଯେତେ ପ୍ରକାର ପ୍ରଶ୍ନ ପଚାରିବେ ସେ ଗୀତାରେ ତାକୁ ଛନ୍ଦିକି ପକା ହବ, ସେ ଗୀତା ଦ୍ୱାରା ଗୀତାକୁ କଟା ହବ, ଗୀତା ଦ୍ୱାରା ଗୀତାକୁ ସ୍ଥାପନ କରାହବ, ସେ ଗୀତାରେ ଗୋଟେ ଶ୍ଳୋକ ତୁମକୁ କାଟିବାକୁ ଚେଷ୍ଟା କରିବ, ତୁମେ ଆଉ କେଉଁ ଶାସ୍ତ୍ର କହିଲେ ହବନି, ତୁମେ ଗୀତା ଦ୍ୱାରା ତାକୁ ସ୍ଥାପନ କରିବ, ଗୀତା ଦ୍ୱାରା ଗୀତାକୁ କାଟିବ, ହ୍ୟାଁ ସେ ଗୀତା ଦ୍ୱାରା ତୁମକୁ ଭକ୍ତିରାକୁ କାଟିବା ପାଇଁ ତୁମେ ସେ ଗୀତା ଦ୍ୱାରା ତାକୁ କାଟିବ। ଭଗବାନ ଯଦି ପ୍ରଶ୍ନ କରିବେ ଅର୍ଜୁନ ଅର୍ଜୁନ ଯଦି ପ୍ରଶ୍ନ କରିବେ ପ୍ରଭୁ ଆପଣ ଦୁର୍ଯ୍ୟୋଧନ ବି ବୁଝଉନାହାନ୍ତି, ସେ ତ ମୁଢ଼ଟା ଭଗବାନ ନା ମୁଁ କାହିଁ ବୁଝିବାକୁ ଯିବି, ଜ୍ଞାନୀ ଲୋକ ନା ମୁଁ ବୁଝେଇବିନି, ତୁ ବି କାହାକୁ ବୁଝା ଦରକାର ନାହିଁ, ତୁ ନିଷ୍କାମ କର୍ମଟା କର, ତାକୁ ତୁ ଆତ୍ମା ଇଏ କହୁଛି ଚାଙ୍କଡ଼ କ'ଣ ସୂଚୀୟକରେ ମଜୁରି ଦେବନି ଆଉ ତାକୁ ତୁ ଆତ୍ମା କହିବୁ, ତ କାହିଁକି ମୁଁ ବୁଝିବାକୁ ଯିବି? ଭଗବାନଙ୍କର ଇଣ୍ଡାଇରେକ୍ଟଲି ଆକ୍ଷେପ ଏଇ ଜିନିଷ, ଯଦି କେହି ପ୍ରଶ୍ନ କରିବି ଭଗବାନ କାହିଁ ଦୁର୍ଯ୍ୟୋଧନ ଗୀତା କହିଲେନି, ତାକୁ କାହିଁ କହିବି? ଭଗବାନ ସବୁ କହିଦେଇଛନ୍ତି ଏଠି, ପ୍ରକୃତି ଗୁଣ ସମ୍ମୁଢ଼ା ଜୀବତା ଆତ୍ମା, ସେ ପ୍ରକୃତିର ଗୁଣ ଦ୍ୱାରା ସମ୍ମୁଢ କେମିତି ହେଲା ନା? ସେ ଗୋଟେ ଭୂତାବିଷ୍ଟ ଜୀବ ଭଳିଆ ହେଇଗଲା, ଜଗବତ ଲେଖିଲେ ପ୍ରାପ୍ତ ବୋହା ଯଥା ଭୂତାବିଷ୍ଟ ମନୁଷ୍ୟ ଆତ୍ମନ ଭୂତ ହେବ ମନ୍ୟତେ, ଗୋଟେ ଭୂତର ଆବିଷ୍ଟ ଜୀବଟା ନିଜକୁ ଆତ୍ମନ ନିଜକୁ କ'ଣ ଭାବେ ମୁଁ ହେଉଛି ଭୂତ, ତଥେବ ପ୍ରକୃତି ଗୁଣାବିଷ୍ଟ ଜୀବ ସ୍ୱାନ ଗୁଣା ନେଇବ ମନ୍ୟତେ। ଚକ୍ରପଦଙ୍କର ଟିକେ ତ ପୁରା ସ୍ପଷ୍ଟ, ତାଙ୍କର ସବୁ ଭଲ ବୁଝିବା ପାଇଁ, ଯେମିତି ଭୂତାବିଷ୍ଟ ଜୀବଟା ନିଜକୁ ଭୂତ ବୋଲି ମନେ କରୁଛି, ପ୍ରକୃତି ଆବିଷ୍ଟ ବା ଗୁଣାବିଷ୍ଟ ଜୀବଟା ନିଜକୁ ଗୁଣଯୁକ୍ତ ବୋଲି ମନେ କରୁଛି, ଆବିଷ୍ଟ ହେଇଯାଇଛି ଆଉ, ଗୋଟେ ଜୀବଟା ଆବିଷ୍ଟ ହେଇଯାଇଛି ଆଉ, କାମିର ଆବିଷ୍ଟ, କ୍ରୋଧର ଆବିଷ୍ଟ, ତାର ଗୁଣର ଆବିଷ୍ଟ, ଆଉ ଏଇଟା ଭଜନର ପୁଣି ଆବିଷ୍ଟ। ଆବିଷ୍ଟ ରହିଆ ଦେହ ଯାତ୍ରା କରି ତୁମାର ଭଜନ ଚରଣ ପାଉ, ହଁ ସେ କରୁଣା ଚରଣ ସେ ପାବ। ମୁଁ କେମିତି ସେ ଆବେଶ ରହି ଭଜନ ଆବେଶ, ଭଜନ ହୁଏ କିନ୍ତୁ ଭଜନ ଆବେଶ ନାହିଁ, ଆବେଶ ନାହିଁ ତ ଆଉ କ'ଣ ସେ କାମଟା କ'ଣ? ତୁମେ ଗୋଟେ କାମ କରୁଛ ସେଥିରେ କାମର ମନ ନାହିଁ, ସେଥିରେ ଆବେଶ ନାହିଁ, ସେଥିରେ କିଛି ଟେଷ୍ଟ ନାହିଁ। କ'ଣ ଭାବିଲେ ବୁଝୁଛୁ କି ନାହିଁ? ଟେଷ୍ଟ ଅଛି ଆବେଶ କ'ଣ ବୁଝିପାରୁଛ? ତୁମର ଜମିଟା କ'ଣ କୋର୍ଟ କେସ୍ ଚାଲିଛି ଏଇଠି, ସେଇ ନାଳ ପାଖରେ ଜମିର କ'ଣ କୋର୍ଟ କେସ୍ ଚାଲିନି? ଯେଉଁଦିନ କୋର୍ଟ ଡେଟ୍ ଥିବ ସେଥିରେ ଖାଇଛ ଭାତ ଡାଲି କେମିତି ତୁମକୁ ଦେଖ ଜଣାପଡ଼ିବ? ଆବେଶଟା କ'ଣ ଜାଣିବ ନା ଆଉ ଖାଲି କ'ଣ ଗୀତାଟା ଖାଲି କ'ଣ ଗୀତାଟା ଖାଲି ପଢ଼ି ଦେଇକି ଶ୍ଳୋକ ବୁଦ୍ଧ ହେବ ନା କ'ଣ? ତୁମେ ଯେତେବେଳେ କୋର୍ଟ ଆଜି କୋର୍ଟ ଡେଟ୍ ଅଛି କି ଲକ୍ଷେ ଟଙ୍କା ଚେକ୍ ଉଠିବାର ଅଛି ଜଣେ ଦେବ, ସେଦିନ ଖାଇବା ପିଇବା କେମିତି ଲାଗିବ ଜାଣିଛ ନା? ଯେଉଁଦିନ ଲକ୍ଷେ ଟଙ୍କା ପାଇବାର ଅଛି ସେଦିନ ଖାଇବାଟା କେମିତି ଲାଗିବ? ଏ ଛାଡ଼ ତ ମୁଁ ଦେଲୁ, ମୁଁ କେମିତି ଟଙ୍କାଟା ଆଣେ? ଆଉ ଯେଉଁଦିନ କୋର୍ଟ କେସ୍ ଅଛି ସେଦିନ ଭାତ ଡାଲି ତରକାରୀ କିଛି ରୁଚିବନି, ଖାଲି ଠାକୁର ମୁଣ୍ଡ ମାରି କେମିତି ଯାଇନି ସେ କୋର୍ଟ କେସ୍ଟା ଆମର ଜିତି, ସେଠି ଆବେଶଟା କୋଉଠି ରହିଛି? ତୁମେ ଗାଡ଼ିରେ ଯାଉଛ ଯାହା ବି କରୁଛ ଆବେଶ ରହିଛି ଜଜ୍ ପାଖରେ ଯାଇ କ'ଣ କହିବି କେମିତି ମୋର ଜିତିବ, ଏଇଟାକୁ ଆବେଶ କୁହାଯାଏ। ତା ଭିତରେ ସକାଳ ଉଠି ସାରିଲଣି, ଝାଡ଼ା ଗଲଣି, ଲୁଗାପୋଛା ସଫାସଫି କଲଣି, ଖାଇଲଣି, ସବୁ କାମ କଲଣି, କିନ୍ତୁ ଆବେଶ ରହିଛି ସେଠି, ସେଟା ଭଜନଟା କ'ଣ ହବ ନା? ମୁଁ ତ ଆଜ୍ଞା ଷୋଳମଳା ଜପ କରିଦେଉଛି ଆଉ, କିରେ କ'ଣ ଷୋଳମଳା କ'ଣ ଜପ କରୁଛୁ? ଷୋଳମଳା ଜପ କ'ଣ ମୁଣ୍ଡ ଭିତରେ କ'ଣ ଆବେଶ ଅଛି ସେଟା ଦେଖିବାକୁ ପଡ଼ିବ ନା? ଷୋଳମଳା ଜପ ସରିଗଲା ମନ ଖୁସି ଭାରି, ମୋର ଷୋଳମଳା ତ ହେଇଗଲା ଆଉ, କ'ଣ ଷୋଳମଳା ହେଇଗଲା କ'ଣ ବୈକୁଣ୍ଠ ରାଜୁକୁ ଜିତିଗଲେ ନା କ'ଣ? ଇଏ ମାଳା କେତେ ଗଡ଼ିବାର କ'ଣ ଅଛି? ବଦ୍ଧ ଜୀବଟାକୁ ଖାଲି ଶାସନ କରିବା ନାଇଁ କି ଏଇଟା କରିବନି, ତାକୁ ସେଥିପାଇଁ କୁହାଇ ଏତିକି ସିଏ କରୁ, ଆଉ ତୁମେ ତ ଆବେଶ ନାହିଁ ଆଉ, ଗୋଟେ ଚିନ୍ତା ନାହିଁ ଦିନମାନ ତୁମେ ଷୋଳମାଳା କରିଦେଲ, ଷୋଳମାଳା କଲା ପରେ ତୁମର ଆବେଶଟା କେତେ ସମୟ ରହୁଛି ଦେଖ, ମାଳା ସରିଲା ପରେ ଷୋଳ ମିନିଟ ଆବେଶ ରହୁଛି କି? ମାଳା ଝୁଲେଇ ଦେଇଥିବ ମାଳା କେଉଁଠି ଅଛି ଖୋଜା ଖୋଜା ହେଇଥିବ, ଆଉ ନାମ ବି କେଉଁଠି ଅଛି ଖୋଜିବେ ଶେଷ, କି ନାମ ଗାଇଲେ ମନରେ ପଡ଼ିବ, କେଉଁ ନାମକୁ ମନରେ ପଡ଼ୁଛି ଆବେଶ ବିଷୟରେ ଯେମିତି ଜଣେ ଆବେଶ, ଆଉ ସେଇଟା ଭକ୍ତମାନଙ୍କୁ ଲେଖିଲେନି ବିଷୟ ଯେ ପ୍ରୀତି ହେବେ ଆଚ୍ଛା ଏ ଆମରେ ସେଇ ମତ ପ୍ରୀତି ରହୁ ଚରଣ, ସେଟା ଆବେଶ ଜିନିଷଟା ନା ଆଉ, ଏଇଟା ଆବେଶର ସୂଚନାଟା ନା ଆଉ, ଏଟା କ'ଣ ଆଉ ସେ ଭଜନଟା କ'ଣ? ବିଷୟରେ ଯେମିତି ମୋର ରହିଛି ପ୍ରୀତି ସେମିତି ଏଇଟା ଆବେଶ କୁହାଯାଏ। ସଂସାର ଲୋକ ଯୁଆଡ଼େ ଯାଉ, ଯୁଆଡ଼େ ଗଲେ କ'ଣ ତୁମକୁ ଭଲ ନେଇକି ବୁଲେଇ ଦେବ, ତୁମେ ଯେତେ ଯାହା କର ପିଲା ଛୁଆ ଚାଲିଯିବ, ଚିନ୍ତା ଯାଉଛି କେବେ ଯିବନି, ଆବେଶଟା ଆଉ ମାଡ଼ି ବସି ତ ମୁଣ୍ଡ ଭିତରେ ଏଇଟା ଧରିଦେଉଛି, ଭୂତ ଯେମିତି ଧରିନେଲା ଲୋକଟାକୁ, ସେ ଯୁଆଡ଼େ ଯାଉ ଯାହା କରୁ ତାକୁ ଧରିଛି ଭୂତ ଆବିଷ୍ଟ ଆଉ, ଗୁଣ ଆବିଷ୍ଟ ସେଇଭଳିଆ ଗୁଣ ଧରିଦେଇଛି ଗୋଟେ ଜୀବକୁ, ତେଣୁ ଆମକୁ ଭଜନ ଆବିଷ୍ଟ ହବାକୁ ପଡ଼ିବ, ଭଜନ ମନ ଗୋଟେ ଭଜନ ଆବେଶ ଦରକାର ନାହିଁ, ସେବା ଭଜନ ଏସବୁ ଚିନ୍ତାଟା ସବୁବେଳେ ରହିବ, ଭଗବାନ କାର୍ଯ୍ୟର ଆବେଶ ଗୋଟେ ରହିବାକୁ ପଡ଼ିବ। ଅଫିସିଆଲି କିଛି ସ୍ୱାଦ ମିଳିବନି, ଅଫିସିଆଲି କ'ଣ ଖାଲି ଷୋଳମାଳା କରିଦେବାର ଅଛି, ତାପରେ ମାଳଟା ଟଙ୍କା ଦେବାର ଅଛି, ସରିଲା ମୋର ଷୋଳମାଳା ଆଜ୍ଞା ହେଇଗଲା, ତାପରେ ଦିନ ମାନେ ସେ ଷୋଳମାଳା କଲାବେଳେ ତୁମର ତ ସେ ଟଙ୍କା ପଇସା କମେଇବାର ଅଛି ଅଫିସ ଯିବାର, ତ ମୁଁ ଆବେଶ ରହୁଛି ସେଇଟା ଷୋଳମାଳା ତା ଭିତରେ ଚାଲିଛି, ସେଦିନ ଲୋକ କହୁଛନ୍ତି କାହିଁକି ଜପ କଲା ମନ ସ୍ଥିର ହେଉନି ଠାକୁର ଚିନ୍ତା, ତୁ ତ ଆବେଶ ରହିଲାଣି ଅଲଗା କାମ, ଟଙ୍କା ଯିବାର ଅଛି ଅଫିସ ଯିବାର ଅଛି, ଏ କାମ ଯିବାର ଅଛି, ଏ କାମ ଛିଡ଼ିବାର ଅଛି, ଆବେଶଟା ସେଠି ରହିଛି, ଆଉ ମାଳା କଲେ କେମିତି ହବ? ଆଗରୁ ସବୁ ସେମିତି ନଥିଲା, ଉଗ୍ର କର୍ମ ନଥିଲା, ଆଗରୁ ଲୋକମାନେ ପ୍ରକୃତି କର୍ମ କରୁଥିଲେ, ମାସେ ଦୁଇ ମାସ ଟିକେ ଝମେଳା ରହୁଥିଲା, ଏ ଧାନ ଫଳ ଫଳ ଟାଇମ୍ ରୁଆ ଟାଇମ୍ ଏଇସବୁ ଟିକେ ଚାଲେ। ତାପରେ ଧାନ ରୋଇଦେଲେ କେତେ ମାସ ବସିବେ? 3 ମାସ, 2.5 ମାସ, 3 ମାସ, 4 ମାସ ବସିବେ। ପ୍ରକୃତି ସହିତ ରହୁଥିଲେ, ସେ କାମ କରିକି, ସେ ଠାକୁରଙ୍କ କାମ କରିକି ବି ପ୍ରକୃତି ଦ୍ୱାରା ବେଶୀ ଉଦ୍ବେଗ ମିଳେ ନା। ପ୍ରକୃତି ଦ୍ୱାରା ଧାନ ଚାଷ ଜମିଟା ସେ ସବୁବେଳେ ଯାଇ ଚାଷ ଚାଷ ହଉନଥିବ, ଧାନର କ'ଣ ହେଲା ଇନ୍ଦୁ ହଉନଥିବ, ତ ପଚାରି ଦେଉଥିଲେ ତୁମେ ବିଜନେସ୍ କର, ଚାକିରି କର, ସବୁବେଳେ ସେଇ ଚିନ୍ତା। ପ୍ରକୃତି ଭଗବାନ କ'ଣ ଚାକିରି ତିଆରି କରିଥିଲେ କହିଲୁ? ଭଗବାନ ଚାକିରି ତିଆରି କରିଥିଲେ, ଭଗବାନ ତିଆରି କରିଥିଲେ ଜମିବାଡ଼ି, ପ୍ରଭୁ ଏଇ ଗାଈ ଗୋରୁ ଜମିବାଡ଼ି ତିଆରି କରିଥିଲେ, ଜଙ୍ଗଲ ତିଆରି କରିଥିଲେ, ଭଗବାନ ଏଟା ତିଆରି କରୁନାହାନ୍ତି। ଲୋକ କାଠ ଜାଳୁଥିଲା, ଗୋବର ଘଷି ଜାଳୁଥିଲା, ପ୍ରକୃତି କେତେ ସୁନ୍ଦର ଭାବରେ ସବୁ ରହିଥିଲା, କିଛି ନଷ୍ଟ, କିଛି ଖୋଲା ଭିତର ଜିନିଷ କିଛି ଆମର ଦରକାର ନଥିଲା। କିରୋସିନ ପରେ ଆସିଲା ନା, ଏଇଟା ବିଷ ଗୁଡ଼ାକ ନା, କିରୋସିନ ହଉ, ପେଟ୍ରୋଲ ହଉ, ଡିଜେଲ ହଉ, ଯେତେ ପ୍ରକାର କୋଇଲା, ସବୁ ବିଷ ଗୁଡ଼ାକ ଭଗବାନ ବିଷ ଗୁଡ଼ାକ ସବୁ ଭିତରେ ରଖିଥିଲେ, ମଣିଷ ତାକୁ ଫଳୁଛି ବର୍ତ୍ତମାନ। ଭଗବାନ ଯାହା ବାହାରେ ରଖିଛନ୍ତି ସେଇଟା ମଣିଷ ପାଇଁ, ବାହାରେ ସେଥିପାଇଁ ଉପରେ ରଖିଛନ୍ତି, କ'ଣ ମାଟିଟାକୁ ରଖିଛନ୍ତି। ଇଏ ଅଦ୍ଭୁତ ସବୁ ମାନେ ସୃଷ୍ଟି, କ'ଣ ବିଚିତ୍ର ପ୍ରଭୁଙ୍କର, ମାନେ ଆମ ମୁଣ୍ଡ ଖରାପ ହେଇଯିବ। ଆପଣ ଏଇଠି ଆମେ ଆମ ଏଇ ଓଡ଼ିଶା ସାରା ମୁଁ ଦେଖୁଛି ଖାଲି ପାହାଡ଼ ଗୁଡ଼ାକ, ଆମ ପାହାଡ଼ର ପଥର ନା ଆଉ, ଏଇଟା ଗୋଟେ କଳ୍ପନା ଲାଗୁଛି, ପାହାଡ଼ କେମିତି ହେଲା? ଆଉ ସେ ଗୁରୁଦେବ କୁହନ୍ତି ପୁରୁଣା ହିସାବରେ, ସେ ଆଗରୁ ସବୁ ଉଡ଼ୁଥିଲେ, ତାଙ୍କର ଜୀବନ ଥିଲା, ତାଙ୍କୁ କାଟି ଦିଆଗଲା, ସେ ବସିଯାଇଛନ୍ତି। ହେଲେ ଆମେ ପୁରୁଣାଙ୍କୁ ଏଇଟା ନେଲା, ସତ ହସ ହେଇଗଲା, ସେ ବସି ଯେଉଁ ବାଲି ଯାଇଥିଲି, ଏଣେ ଯାଇଥିଲି, ଏଣେ ବାଟେ ସେଟା ମଣିପୁର ସାଇଡ଼ରେ ଯେତେବେଳେ ଯାଇଥିଲି ସେତେବେଳେ ଦେଖିଥିଲି କ'ଣ, ଏଇ ଯେଉଁ ବାଲିରେ ଯାଇଥିଲି ସିଆଡ଼ୁ, ସେ ଯେଉଁ ଆଉ ଗୋଟେ ଦୀପ ଥିଲା ଯାଇଥିଲି, କ'ଣ ଶିଲା ବସି ସେ ଦୀପ ଯାଇଥିଲି, ସେ ତାଙ୍କ ପାହାଡ଼ରେ ମାନେ ପଥର ନାହିଁ, ସେ ଗୋଟେ ଗୋଟେ ନାଲି ନାଲି ପଥର, ଏଡ଼ି ଏଡ଼ି ପଥର, ମାନେ ଆପଣଙ୍କର 10 ଟ୍ରକ୍ ମାଟି ବାହାରିଲାର ଗୋଟେ ଖାଲି ମାଟିର ପାହାଡ଼। ମୁଁ ଆଶ୍ଚର୍ଯ୍ୟ ସେଠି ଯେତେବେଳେ ଦେଖିଲି, ମୁଁ ଶୁଖଳା ହେଉଛି, ସବୁ ଫଳି ମାଟି ସବୁ ନେଉଛନ୍ତି ଟାଉନ୍କୁ। ମୁଁ ପଚାରିଲି ମୁଁ କ'ଣ, ସେ ଗାଁ ପାଖରେ ବି ଯେଉଁଠି ଥିଲି ସେଠି ବୋଲି ପାହାଡ଼ ଭୂତାନ ମନ୍ଦିର କରୁଛନ୍ତି, କେବଳ ମାଟିର ପାହାଡ଼, ପୁଣି କେମିତିଆ ପାହାଡ଼, ଏଇଭଳିଆ, ଏଇ ଯେଉଁ ଯେମିତି ଆମର ଦେଖାହଉଛି ବଡ଼ ବଡ଼ ପାହାଡ଼, ସେଟା ତ କିଏ ରଖିଛି? ମୁଁ ସେ ଚିନ୍ତା କଲି, ହଁ ସେ କ'ଣ କହୁଛନ୍ତି ବୈଜ୍ଞାନିକ ମାନେ, ସେ କ'ଣ ଉଠିଗଲା, କ'ଣ ସେ ଲାଭା ଉଠିକି ସେ ପାହାଡ଼ ହେଇଗଲା। ଆଚ୍ଛା ମାଟି କ'ଣ ଉଠିକି କେମିତି ହେଲା ମୋତେ କୁହ, କ'ଣ ଉଇ ଉଠେଇକି ଇଏ ପାଗଳ ଆମ ସବୁ ପାଠ ପଢ଼ଉଛନ୍ତି, ଯେ ଲାଭା ଉଠିଗଲା, ଲାଭା ଉଠିକି ସେ ଗୋଟେ ହେଇଗଲା ପାହାଡ଼ ହେଇଗଲା। ଆଚ୍ଛା ସେ ମାଟି ଗୁଡ଼ା କିଏ ଉଠେଇଲା? ମାଟିର ପାହାଡ଼, ଯେମିତି ଆମର ଦେଖୁଛେ ଘାଟି ପାଟି ରାସ୍ତା, ତାଙ୍କର ସବୁ ମାଟି, ସେଠି ଗୋଲମରିଚ ଚାଷ, ଲବଙ୍ଗ ଚାଷ, ମାଟି ପାହାଡ଼। ମୁଁ ଖାଲି ସେ ଚିନ୍ତା କରୁଥିଲି, ଆଉ ସେ ମାଟି ଗୁଡ଼ିକ ସୁନା ଭଳିଆ ପୁରା, ଯୋଉ ସାଧାରଣତଃ ମାଟିଟା ଉପର ମାଟିଟା ନା, ସେ ଇ କୂଳ ମାଟି କୁହନ୍ତିନି, କୂଳ ମାଟି ଆମର ନଦୀ କୂଳ ମାଟି ଭଳିଆ। ମୁଁ ଖାଲି ଚିନ୍ତା କରୁଥିଲି କ'ଣ ଭଗବଙ୍କର ସୃଷ୍ଟି, ଏ ମାଟିର ପାହାଡ଼ କିଏ ସୃଷ୍ଟି କରିଛି? ତ ଭଗବାନ ମଣିଷ ପାଇଁ ସବୁ ସୃଷ୍ଟିକର ରଖିଥିଲେ, ଆଉ ଏ ପ୍ରକୃତିକୁ ଛାରଖାର କରିକି ମଣିଷ ପାଇଁ ଭଜନ କରିବି, କ'ଣଟା ଭଜନ କରିବି? ଭଜନ ଭଜନ କିଛି ହବନି, କିଛି ହବନି, ଏ ଠେଲି ପେଲିକି ଯିବା କଥା, ମୁଁ ଖାଲି ଅଶାନ୍ତିରେ ଖାଲି ଟିକେ ବଞ୍ଚିବା ପାଇଁ ଟିକେ ହରନାମ କରିକି ବଞ୍ଚ, କବାବିଲେ ବୁଝୁଛ କି? ଆଉ ଠକ ପାଠ ପଢ଼ିଛ, ଆଉ ପାଠ ପଢ଼ା ତ ଠକ ସିଷ୍ଟମ ହେଇଗଲା, ପ୍ରକୃତିକି ଛାଡ଼ିଲ, ଖାଲି ଚାକିରି ଚାକିରି, ଗୁରୁଦେବ କହୁଛନ୍ତି ଚାକର ହବା ନାହିଁ, ଶୁଦ୍ର ହବା ନାହିଁ, ଖାଲି ଏଗୁଡ଼ା ଖାଲି ବୁଲୁଛନ୍ତି, ଚାକିରି ଦିଅ ଚାକିରି ଦିଅ ଚାକିରି ଦିଅ। ତୁମେ କ'ଣ, ତୁମ ମନ ଗୋଟେ ପାଗଳା ମନକୁ ନେଇକି ତୁମେ କ'ଣ କରିବ? ଉତ୍ତେଜିତ ମନକୁ ନେଇକି ତୁମେ କ'ଣ ଭୋଜନ କରିବ? ଗାଈ ରହୁନାହାନ୍ତି, ଗୋଟେ ମଣିଷର ସ୍ନେହ କେମିତି ଆସିବ? ଏ ଲୋକଟା କୁକୁର ରଖିଲେ ପୂର୍ବରୁ ସେ କହୁଛନ୍ତି, କୁକୁର ସବୁ ସିଟି ଗୁଡ଼ାକ ହେଇଯାଇଛି ନା, ଦିଲ୍ଲୀ ଫିଲ୍ଲୀ, ମୁଁ ସବୁ ପଚାରିଲା, ଗାଈ ରଖିପାରିବେନି, ସହର ଭିତରେ ଗାଈ ରଖିପାରିବେନି, କିନ୍ତୁ କୁକୁର ରଖିପାରିବେ, କିଛି ଅସୁବିଧା, ଗାଈ ରଖିଲା ମାନେ ତ ଆପଣଙ୍କୁ ଜେଲ ହେଇଯିବ, ଗାଈ ରଖିପାରିବେ, କୁକୁର ରଖିପାରିବ, କୁକୁର ମଳରେ ଫୁଲ ବର୍ତ୍ତମାନ ପୂର୍ବ ସେ କଥା କହୁଛି, ଗୋବର ନାହିଁ, ମଣିଷର କ'ଣ ଏଇଭଳିଆ ପାଗଳ ମଣିଷ ମାନେ କ'ଣ ଭଗବାନଙ୍କର ଭଜନ କରିବେ? ତାଙ୍କ ମନ ତ ସବୁ ପାଗଳ ଭଳିଆ, ଗୋଟେ ଗୋଟେ ପ୍ରଳାପ ପାଗଳ ଯେମିତି ପ୍ରଳାପ କରେ, ବର୍ତ୍ତମାନ ସବୁ ପ୍ରଳାପ ଧର୍ମ ବିଷୟରେ କୁହ, ଯାହା ବିଷୟରେ ତା ମାଇଣ୍ଡରେ ଗୋଟେ ଇରିଟେସନ ଅଛି, ତାର ଗୋଟେ ସ୍ନେହ ପ୍ରୀତି ନାହିଁ, ମାନବର ଯେଉଁ ଗୁଣ ଗୁଡ଼ା ଗୋଟେ ସ୍ନେହ ପ୍ରୀତି ଥିବା ବାଘ ନା, ଆଜି ତ ଦେଖୁଥିଲି, ଆଉ ସେ ପେପର ଆଜି ଦେଖୁଥିଲି, ସେ ଭୁବନେଶ୍ୱରରେ ସେ ଗୋଟେ ପାଣି ଟାଙ୍କି ଉପରେ କ'ଣ ନାଗ ଛୁଆ ସବୁ ଦେଇଛି, ମୁଁ ସବୁ ଦେଖେ କ'ଣ କ'ଣ ଲୋକ ଲେଖୁଛନ୍ତି, ଆଗରୁ ତ ପଢ଼େନି, ଏବେ ଦେଖୁଛି ଟିକେ ଟିକେ, ଗୋଟେ ନାଗ ଛୁଆ, ସେ କେତେ ବଡ଼ ନାଗ, ସିଏ କେତେ କେତେ ଫୁଟର ନାଗ, ସିଏ ମରିଯାଇଯିବ ନା ଛୁଆକୁ ଖାଇକି? ସାଧାରଣତଃ ସର୍ପମାନେ ଭୁକିଲା ହେଲେ ସେ ତିନି ମାସ ରହିପାରିବେ, ସର୍ପ ତିନି ମାସ ରହିପାରିବ। ସର୍ପ କ'ଣ ଖାଏ? ପବନ ଆଉ। ସର୍ପ ନାହିଁ ଦୁର୍ବଳତା, ସର୍ପ ଦୁର୍ବଳ ହୁଏନି, ସେ ପବନ ଖାଇଦେଇକି ରହିଯିବ। କ'ଣ ସେ ଲେଖିନାହାନ୍ତି? ସନ୍ତୋଷ ହେଉଛି ମଣିଷର ଧନ, ବଡ଼ ଧନ ସେ ଲେଖିଛନ୍ତି। ଶୁଷ୍କ ତୃଣ ତୃଣ ଗଜେଇ ବୋଲି ନା ଭବନ୍ତି, ଶୁଖିଲା ତୃଣ ଖାଇକି ଗଜ ହାତୀ ଦେଖ, ଗଛ ପତ୍ର ଖାଇକି ହାତୀ କେତେ ପଡ଼େ। ବନ ଫଳମୂଳେ କନ୍ଦେଇ ମୁନି ଖାପାନ୍ତି କାଲ, ମୁନିମାନେ ବଣର କନ୍ଦ ଫଳମୂଳ ଖାଇକି ସମୟ କାଟୁଥିଲେ। ସନ୍ତୋଷ ମନୁଷ୍ୟ ଏଇ ଲେଖିଛନ୍ତି, ମାନବସ୍ୟ ମନୁଷ୍ୟ ପରମ ନିଧନ ନାନ୍ତି କା କଣ ଲେଖିଛନ୍ତି, ପରମ ଧନ। ସନ୍ତୋଷ ହେଉଛି ମନୁଷ୍ୟର ପରମ ଧନ। ସର୍ପ ପିବନ୍ତି ବବଲା ନହି ଦୁର୍ବଳ ଆସ୍ତେ ଆରମ୍ଭ, ସର୍ପ ପବନ ଖାଇକି ଦୁର୍ବଳ ହୁଏ। ବନର ଫଳ ବନର ପତ୍ର ଫତ୍ର ଖାଇକି ହାତୀମାନେ ବଳ ନ ହେଉଛନ୍ତି, ସାଧୁ ମୁନିମାନେ ବନର ଫଳମୂଳ ଖାଇକି ରହିଛନ୍ତି। ସନ୍ତୋଷ ହେଉଛି ମନୁଷ୍ୟର, ସମସ୍ତଙ୍କ ମନରେ ଅସନ୍ତୋଷ ବିଷ ସବୁବେଳେ, ମୋର ଏମିତି ହେଇଗଲା, ମୋର ଆରେ ତୋ କର୍ମ, ତୁ କାହିଁକି ଏଇଟା ଚିନ୍ତା କରୁଛୁ, ଚାଲ ଆରାମସେ ଚାଲ ବଞ୍ଚିକାକୁ। ସବୁବେଳେ ଅସନ୍ତୋଷ ବ୍ୟକ୍ତି ହିଁ ରୋଗୀ ହୁଏ, ଯାହାର ତ ଅସନ୍ତୋଷ, ସେ ବିଷ ପିଲା ତାର ତ ରୋଗଟା ମାଡ଼ି ବସିବ ତାକୁ ଆଉ। ସେଭଳି ମୋ ଛୁଆଟି ବେଳେ ମୋର ମନେ ଅଛି, ମୋ ମା ଆମର ଆମକୁ ଶିଖାନ୍ତି ଆଉ, ଖାଇଲା ବେଳେ ଯଦି ଗୁରୁଗୁରୁ ହବ ସେ ମୋତେ ସବୁବେଳେ କହିବ, କାରଣ ମୁଁ ଭାରି ଚୁଜି ନେଚର, ଅପରିଷ୍କାର ହବନି, ଏଇଟା ପରିଷ୍କାର ହବ, ଏଇଟା ଏମିତି ହବ ସେଟା ହବ, ଛୁଆଟି ବେଳେ ମୋର ସେ ନେଚର। ସେ କହିବ ସେଇଟା ତୋ ଦେହ ଲାଗୁନି, ମୋତେ ସବୁବେଳେ କହିବ, ମୁଁ ଆଜି ବି ମନେ ପଡ଼େ ତାର, ସେ ଗାଉଁ ଲୋକ କେତେଟା କଥା କହିବେ ମୋତେ ଶାସ୍ତ୍ର ପଡ଼େ ମନେ ପଡ଼ିଯାଏ, ଆରେ ସେ ନାଇଁ ସେ କହୁଥିଲା ଆଉ। ସେ କହିବ ତୋ ଦେହ ମୋଟେ ଲାଗୁନି, କାରଣ ସମସ୍ତେ ଆମର ଯେତେ ଘର ଲୋକ ସବୁ ମୋଟା, ମୁଁ ହେଉଛି କେ ମୋତେ ପତଳା, ସେମାନେ ସବୁବେଳେ ସେ କଥା ସବୁବେଳେ କହିବ, ତ ତୁମେ ଖାଇଲା ବେଳେ ସବୁବେଳେ ଗୁରୁ 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 ହେଉଛୁ, ସେଥିରେ ତୋ ଦେହ ଲାଗୁନି। ସନ୍ତୋଷରେ ଖାଇବା ଦରକାର, ଯାହା ମିଳୁଛି ସନ୍ତୋଷରେ ଖାଅ। ଆଉ ପ୍ରକୃତ ମୁଁ କେବେ ସନ୍ତୋଷରେ ଖାଇନଥିଲି, ଛୁଆଟି ବେଳେ ମୁଁ ହାରି ଚୁଜି, ଏଇ ଜିନିଷଟା ଏମିତି ହେବା ଦରକାର, ଯାହାଟା ଟିକେ ପରିଷ୍କାର ହେବା ଦରକାର, ଟେଷ୍ଟ ହେବା ଦରକାର, ଏମିତି ହେବା ଦରକାର, ସେମିତି ହେବା ଦରକାର। ତେଣୁ ଅସନ୍ତୋଷରେ ଭୋଜନ କଲେ ତୁମ ଦେହରେ ଲାଗିବେ। ସେ ମୁଁ ସବୁବେଳେ ସେ ଚାଲିଗଲେନି କିନ୍ତୁ ମୋତେ କହିଦିଆଇଥିଲି, କିନ୍ତୁ ଦେହ ମୋଟେ ଲାଗିବନି, କିନ୍ତୁ ସବୁବେଳେ ଖାଇଲା ବେଳେ ଅସନ୍ତୋଷ। ସନ୍ତୋଷ ଯୋଉ ଜୀବନର ବଡ଼ ଧନ, ଆସି ସନ୍ତୋଷଟା କେବଳ ଭଜନ, ଜଣେ ବ୍ୟକ୍ତି ଭଜନ ହେଲା ପରେ ସେ ତତ୍ତ୍ୱ ବୁଝିପାରିଲା, ଗୁରୁ ବୈଷ୍ଣବଙ୍କ ଦୟାରୁ ସେ ସନ୍ତୋଷ ରହିବ। ସୁଖ ଦୁଃଖ ସହିତ କିଛି ମତଲବ ନାହିଁ, କିଏ ସୁଖ ରହିଗଲେ ସ୍ତ୍ରୀ ପୁତ୍ର କନ୍ୟା ଧନ ଭଲ ସ୍ୱାମୀ ସ୍ତ୍ରୀ ଭଲ, ତାଙ୍କ କ'ଣ କ'ଣ କପୁଲ, ଗୋଟେ ଇଂଲିଶରେ କହୁଛନ୍ତି କପୁଲ ରହିଯାଉଛନ୍ତି, ସେ କପୁଲ ହୁଅ କି ସିଙ୍ଗିଲ ହୁଅ କି ଡବଲ ହୁଅ, ସେଥିରେ ତୁମେ ଯାଅ, ସେଥିରେ କିଛି ଫରକ ନାହିଁ, ତତ୍ତ୍ୱ ଦୃଷ୍ଟିରୁ କିଛି ଫରକ ନାହିଁ ଯିବାର। ଯାହା ମନରେ ସନ୍ତୋଷ ନାହିଁ ତାକୁ ସଂସାର ସବୁଠୁ ଭଲ ଧନ ଥିଲେ ବି ତା କିଛି ନାହିଁ। ସେଇ କଥାରେ ସେଇ ଶ୍ଳୋକଟା ମନେ ପଡ଼ିଲା, ସର୍ପ ତିନି ମାସ ପବନ ପାଇକି ରହିଛି, ସେ ପେପର ବାହାରିଛି ସେଟା ଟାଙ୍କି ଉପରେ, ସେ ପଡ଼ିକି କ'ଣ ନାଗ ଛୁଆ ଅଣ୍ଡା ଦେଇଛି, ତା ଅଣ୍ଡା ଦେଇଛି ସେମାନଙ୍କ, ମାନେ ସେମାନେ ଏମିତି ଭୋଜନ କରନ୍ତି ଭଗବାନ, ତାଙ୍କ ଶରୀରରେ ଏତେ ଚର୍ବି ଅଂଶ ଯେ ତିନି ମାସ ନ ଖାଇଲେ ବି ସେମାନେ ବଞ୍ଚିଛି। ପ୍ରଭୁ ସେମିତି ବଞ୍ଚିବେ ନା, ଏ ପାଣି ଫାଣି ବସିଯାଉଛି, ସେ କେଉଁଠି ଖାଇବାକୁ ପାଇ ସରି, ପାଣି ବସିଗଲେ ତାଙ୍କୁ ଭଲ ମିଳିବ, ଶୁଖିଲା ଜାଗାକୁ ପଳେଇବେ, ବେଙ୍ଗ ଫେଙ୍ଗ ଖାଇବେ, ମାଛ ଫାଛ ଖାଇବେ, ଏ ଖରାଦିନରେ କୁଆଡ଼େ ଯିବେ, ଖରାଦିନେ କିଛି ମିଳିବନି, ଖରାଦିନେ କିଛି ମିଳିବନି, ଜଳ ମିଳେନି, ସେଗୁଡ଼ା ପବନ ଖାଏ। ସେ ସିଏ ଲେଖିଛି, ସେ ଲୋକଟା ପଡ଼ୁ କର୍ମୀ ଲୋକଟା ହେଲେ ବି ଲେଖିଛି, ଦେଖ ଗୋଟେ ତାର ମାତୃତ୍ୱ ସ୍ନେହଟା କେମିତିକା। ସାପମାନେ ସାଧାରଣତଃ ଛୁଆକୁ ଖାଇଦେବେ, ଭୋକ ଲାଗିଲେ ସେ ଖାଇଦେବେ, କୁକୁର ବିରାଡ଼ି ଏମାନେ ତାଙ୍କ ଛୁଆଙ୍କୁ ଖାଇଦେବେ ଭୋକ ଲାଗିଲେ, ବାଘ ପୂର୍ବଶିକତା କୁହନ୍ତି, ବାଘର ସ୍ନେହର କ'ଣ, ସିଂହର କ'ଣ ସ୍ନେହ, ସେ ବହୁତ ସ୍ନେହ ଦେଖାନ୍ତି ଆମ ଛୁଆଙ୍କୁ, ଭୋକ ଲାଗିଲେ ଖାଇଦେବେ, ସିଏ ବି ଖାଉନି। ସେ ସିଏ ଲେଖିଛି ଆଜି, ସିଏ ନାଗଟା ବି ତ ଛୁଆ ଖାଇଲାନି, ମଣିଷର କ'ଣ ସ୍ନେହ ଅଛି, ମଣିଷ ଗର୍ଭରେ ଶିଶୁକୁ ମାରୁଛି, ପ୍ରଭୁପାଦ ଲେଖିଛନ୍ତି ସେ, ତୁମର ଏଇ ସ୍ନେହ, କୁକୁରକୁ ଭଲ ପାଉଛ, କୁକୁରକୁ ତୁମେ ଘରେ ରଖୁଛ, କିନ୍ତୁ ଗର୍ଭରେ ଆସୁଥିବା ଶିଶୁକୁ ତୁମେ ମାରୁଛ। ସେ ଯାହା କହିଛନ୍ତି ନା, ବିଦେଶୀମାନଙ୍କ ଆଙ୍ଗୁଠି ଦେଖିକି କହିକି ଆସିଛନ୍ତି, ତ ମଣିଷର ସ୍ନେହ କାହିଁକି ନାହିଁ, ଏଇ କଥା ମୁଁ କହୁଥିଲି, କାହିଁକି ସ୍ନେହ ନାହିଁ, ସେ କ'ଣ ଭୋଜନ କରିବ, ଆରେ ସ୍ନେହ ତୁମ ହୃଦୟରେ ତ ନାହିଁ ନା, ତୁମେ ଆଣିପାରିବନି, କେବେ ଆଣିପାରିବନି, କାରଣ ତୁମେ ସବୁବେଳେ ପ୍ରକୃତି ଅଭିମାନରେ କର୍ମ କରୁଛ, ପୁରୁଷ ସାଙ୍ଗରେ ପୁରୁଷ ଅଭିମାନରେ କର୍ମ କରୁଛ, ପ୍ରକୃତି ସାଙ୍ଗରେ ଲାଗିନ, ଗୋମାତା ନାହାନ୍ତି, ବୃକ୍ଷ ନାହିଁ, ଚାଷ କାମ କରୁନାହାନ୍ତି, ଖାଲି କମ୍ପ୍ୟୁଟର ସେଇ ଯାହା ସେ ସାରେ ସାରେ ସେ ଏ କାମ ସେ କାମ ସେ କରପ୍ସନ୍ ସେ କ'ଣ ଏକାଉଣ୍ଟ ଏ ଆକାଉଣ୍ଟ ସେଇଟା ତ ହେଉଛି ବର୍ତ୍ତମାନ ତ ସେଇଟା ନ କରେ କଥା କହିଲେ ତ ହେବନି, ସେଇଟା ଯେତେବେଳେ ବଞ୍ଚିବେ ସେମାନେ ଭଜନ କଥା କୁହନି, ତୁମେ ସରଳ ହବା ପ୍ରୀତିପୂର୍ଣ୍ଣ ହୃଦୟ ଭିତରେ ଆସିବା ଏଇଟା କୁହନି ଆଉ ମୋର କାହିଁକି ଭଜନ ସେଇଟା ଆଉ କୁହନି, ତୁମ ଆବେଶ କେଉଁଠୁ ରହୁଛି, ଆବେଶ ରହୁଛି ଉଗ୍ର କର୍ମରେ, ଏଇଟା ଉଗ୍ର କର୍ମ ଗୁଡ଼ାକ ଆଉ ସେ ପ୍ରଭୁପଦ ସବୁ ବିଦେଶରେ ଯାଇ ମନା କରୁଥିଲେ, ୱେଷ୍ଟ ଭର୍ଜିନିଆରେ ସବୁ ମନା କରୁଥିଲେ ଆଉ ଏଠି ଇଲେକ୍ଟ୍ରି ଆଣନି, ପ୍ରଭୁପଦ କହୁଥିଲେ ଇଲେକ୍ଟ୍ରି ଆଣନି, ଏସବୁ ହଳ କର ନିଜେ, ଏଇଠି କାଟ ଗଛ କାଟ ସେ ଜଙ୍ଗଲ ନିଆ ହେଇଥିଲା ଜଙ୍ଗଲରେ କାଟ, ଘର ସବୁ ନିଜେ ତିଆରି କର, ଏଇଠି ସବୁ ବଞ୍ଚ। ମନୁଷ୍ୟ ଯେତେ ଉଗ୍ର କର୍ମ କରିବ ସର ସଭ୍ୟତାରେ ବଞ୍ଚିବା ଗୋଟେ କ'ଣ ଉଗ୍ର କର୍ମ, ଆଜିକାଲି ସେଇଟା ହେଇଗଲାଣି ଆଉ। ତୁମେ ଏ ଆବିଷ୍ଟ ଏଠି ସେ କଥା କହୁଛନ୍ତି, ଜୀବ ଗୁଣ ଜୀବ ହଉଛି ଆତ୍ମା, ଆନନ୍ଦ ବିଜ୍ଞାନମୟ ଆତ୍ମା, କିନ୍ତୁ ତାକୁ ଗୁଣ କାହିଁକି ଧରିଲା ସେ କଥା ସେ କହିଲେ, ପ୍ରକୃତି ଗୁଣେ ସମ୍ରା ସଦା ଆବେଶ ପ୍ରାପ୍ତ ସମୂହ, ଏ ଆବେଶ କଥା କହୁଥିଲା, ଗୁଣ ଦ୍ୱାରା ଆବେଶ ହିଁ ହେଇକି ଭୂତାବିଷ୍ଟ ମନୁଷ୍ୟ ଆତ୍ମାନ ଭୂତ ମନ୍ୟତେ ତଥା ପ୍ରକୃତି ଗୁଣାବିଷ୍ଟ ଜୀବ ସ୍ୱାନ ଗୁଣେଇବ ମନ୍ୟତେ, ପ୍ରକୃତିର ଗୁଣ ଆବିଷ୍ଟ ଜୀବଟା ନିଜକୁ ଗୁଣ ବୋଲି ମନେ କରୁଛି, ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ମୁଁ ବୈଶ୍ୟ, ମୁଁ ଶୂଦ୍ର, ମୋର ମାନ ହେଇଗଲା, ମୋର ଅପମାନ ହେଇଗଲା, ମୋର ଏମିତି ହେଇଗଲା, ମୋର ଏସବୁ କୋଉଠି ଆସୁଛି ଗୁଣ, ସେ ଭୂତ ଲାଗେ ତାକୁ ଆଉ। ଅତ ଗୁଣକର୍ମସୁ ଗୁଣକାର୍ଯ୍ୟସୁ ବିଶେଷ ସଚେତ, ଗୁଣକର୍ମ ଆଉ ଗୁଣକାର୍ଯ୍ୟରୁ ଗୁଣ ଗୁଣକର୍ମସୁ ଗୁଣକାର୍ଯ୍ୟସୁ ଏଇଠି ଲେଖା ହେଲା ନା ସର୍ଜତେ ଗୁଣକର୍ମସୁ, ଗୁଣକର୍ମ ଅର୍ଥ ଗୁଣର କାର୍ଯ୍ୟରେ ସର୍ଜତେ ଆସକ୍ତି। ସେ ଗୁରୁଦେବ ସେଇ ଗପଟା କୁହନ୍ତିନି, କହିଲେ ଗୁରୁଦେବ କହିବା ଛୁଆଟି ବେଳେ ସେଇଟା ଶୁଣୁଥିଲୁ, ସେ ବୁଢ଼ୀ ମା ମାନଙ୍କୁ କହିବା ମା ଟିକେ ଗପ କହିଲୁ ଗପ କହିଲୁ, ମା ତାର ସେ ଗପ କହିବ, ବୁଢ଼ୀ ମା ଛୁଆଙ୍କୁ ଶୋଇନି ଆଗରୁ ଗପ କୁହନ୍ତିନି, ଏବେ କ'ଣ ଗପ ଅଛି ଏବେ ମୋବାଇଲ ଧରେଇଲେ, ଆଗରୁ ଛୁଆମାନେ ଶୋଇବେନି ନା, ମା ମାନେ ସବୁ ସେ କଳ୍ପନା କରି ଗପ କହିବେ, ସେମିତି ଚନ୍ଦ୍ରମା ଥିଲା ଗୋଟେ ଭୂତ ଥିଲା ଏମିତି ହେଲା, ମୁଁ ନିଜେ ଶୁଣିଛି ଆଉ, ଆମ ସେ ବୁଢ଼ୀ ମା ଥିଲା ଗୋଟେ ବୁଢ଼ୀ, କ'ଣ ହବ ସିଏ ତା ଜୀବନଟା ସେ ଦେଇଛି ଅଳ୍ପ ଦିନ ବିବାହ ବିଧବା ହେଇଯାଇଥିଲା, ସିଏ ରହିଥିଲା ଆମର ଘରେ, ତାଙ୍କୁ ସବୁ ଅସଫଳ ତାଙ୍କୁ ଗୋଟେ ଡାକନ୍ତି, ଆମର ବାବା ବି ଡାକନ୍ତି ତାଙ୍କୁ ମା ମା ବୋଲି, ପୁରା ସମ୍ମାନ ଘରର ଲୋକ ଭଳିଆ, ଭଉଣୀ ବିଧବା ହେଇଗଲା ରଖିବେ ମନୁ ମହାରାଜ ଏଇଟା କହିଛନ୍ତି ଆଉ, ସିଏ ନିଜର ଭଉଣୀ ନାହାନ୍ତି, ମା ମାଉସୀ କ'ଣ ଏମିତି ଗୋଟେ ସମ୍ବନ୍ଧ ହବ ଛୋଟ ପିଲା ମୁଁ ଦେଖିଛି, ସେଇଟା ମନୁ ମହାରାଜ ସଙ୍ଗୀତା ମଧ୍ୟ ଏବେ ଆସି ସବୁ ପଢ଼ିବି ମନ ଲବେଲା, ସେମାନେ ଏତେ ଜାଣିଥିଲେ କର୍ମୀ, ସେ ଦେଖ କର୍ମୀ ସେମାନେ କର୍ମୀ ଥିଲେ, ଝିଅ ବିଧବା ହେଇଗଲା ପରେ ତାକୁ ଭାଇ ରଖିବ, ତାର ସମ୍ପତ୍ତି ପୁଣି ଭାଗ ମନୁ ମହାରାଜ ଭାଗ ଦେଇଛନ୍ତି, ବାବୁଲେ ବୁଝୁଛ କି ନାହିଁ, ମଣ୍ଟୁକୁ ଭଲ ପାଇଁ ମଣ୍ଟୁକୁ ଦେଇଦେବି, ମକୁକୁ କମ୍ ଦେବି, କି ଝିଅକୁ ଦେବିନି, ଏ ପାଠ ଯୋଡ଼ିବନି, ଏ ମନୁ ମହାରାଜ ଲେଖିଲେ ଭାଗ କେମିତି ହବ, ଇଏ ସରକାର ଭାଗ ଅଲଗା ଧର୍ମ ଭାଗ ଅଲଗା, ବଡ ପୁଅ କେତେ ନବ, ମଝିଆ ପୁଅ କେତେ ନବ, ସାନ ପୁଅ କେତେ ନବ, ପୁଅ ଭଉଣୀ ଝିଅ ବିଧବା ହେଇଯାଏ ତା ଝିଅ କେତେ ନବ, ସବୁ ମନୁ ମହାରାଜ ଲେଖିଲି, ମୁଁ ଯୋଉ ପଢୁଥିଲି, ମାନେ କାହିଁ କହିବୁ ପାଗଳ ହେଇ ଜେଲକୁ ଯିବୁ ତୁ, ସେ ସରକାର ପୁରେଇବ ଜେଲରେ, ଇଏ ଗୋଟେ କ'ଣ ନୂଆ ଗୋଟେ ବାହାର କଲାଣି ନିୟମ, କିଛି ଚଳୁନି ଦୁନିଆରେ ଧର୍ମର କିଛି ନାହିଁ ବର୍ତ୍ତମାନ, ଯାହା ସରକାର ନିୟମ ସେଇ ହିସାବରେ ଚାଲୁଛି, ଆଉ ସରକାର ନିୟମ ତାଙ୍କର ବିଚାର କରି ସମୟ କାଳ ହିସାବରେ କରୁଛନ୍ତି, ଆମେ କାହିଁ କ'ଣ କହିବାକୁ ଯିବା, ଆମର କ'ଣ ସମ୍ପତ୍ତି ଦରକାର ନାହିଁ, ଯାହା କରିବା କଥା କରୁ, ସେଟା ସବୁ ରଖିବା ଦରକାର, ସେ ବିଧବା ଯଦି ହେଇଗଲେ ଆଉ ଅନାଥ ହେଇଗଲେ ତାଙ୍କୁ ରଖିବେ, ସିଏ ଗପ କହିବେ, ଆମେ ଶୁଣି ମୁଁ ଶୁଣିଛି ଆଉ ଗପ ସବୁ କହିବା ଆଉ, ଏ ମୁଁ ଗପ କହୁଛି ତୁ ଶୁଣ, ସେ କ'ଣ ଗପ କହିବେ, ସେ କିଏ ଶୁଣିଛି, ଛୁଆ ଛୁଆ ତାର ଖେଳୁଥିବ ଖେଳୁଥିବ ତା ଖେଳି ଖେଳି ସେ ଗପ ଶୁଣୁ ଶୁଣୁ ଶୋଇଯିବ, ଗୁରୁଦେବ ସେ କଥା କହୁଛନ୍ତି, ସେ ଛୁଆ ବୁଢ଼ୀ ମା ଗପ କହେ, ସେ କ'ଣ ଗପ କହିବ ନା, ଗୋଟେ ରାଜା ପୁଅ ଥିଲା, ଗୁରୁଦେବ ତାକୁ ଭଲ ପୁରୁଣା ଭାଷାରେ କୁହନ୍ତି, ସେ ଫେରି କରିବାକୁ ଯାଇଥିଲା, ସେ ଫେରି କରିବାକୁ ଯାଉଛ ଆଉ ସେ ଗୋଟେ ଗୁଣିଆ କ'ଣ ଗୁରୁଦେବ କ'ଣ ଭାଷାଟା କୁହନ୍ତି, ସେ ପିସାଚୁଣୀ କ'ଣ ବୁଢ଼ୀ ବୁଢ଼ୀ ପିସାଚି ସେ ଥିଲା, ପୁରୁଣା ପିସାଚି ସିଏ ଆଉ, ସେ ଦେଖିଦେଲା ଇଏ ରାଜକୁମାରଟା ରାଜକୁମାରଟା ଫେରି କରିବାକୁ ଯାଆନ୍ତି, ଫେରି ମାନେ କ'ଣ ବୁଲିବା ପାଇଁ ସବୁ ରାଜକୁମାର ଯାଆନ୍ତିନି, ଯାଇଛନ୍ତି ଆଉ ବୁଢ଼ୀ ଅଶୁଣୀ, ହଁ ବୁଢ଼ୀ ଅଶୁଣୀ, ବୁଢ଼ୀ ଅଶୁଣୀ ଗପ, ବୁଢ଼ୀ ଅଶୁଣୀ ତାର ପୁରୁଣା ଲୋକ ଆଉ, ସେ ଦେଖିଦେଲା ଏ ରାଜକୁମାର ଆସିଛି ଆଉ, ତେଣୁ ବୁଢ଼ୀ ଅଶୁଣୀ ତାର ଜାଣିଛି ଗୁଣି, ତାର ଯୁବତୀ ହେଇଗଲା, ସେ ଯୁବତୀ ହେଇଯିବ, ସୁନ୍ଦରୀ ଯୁବତୀ ବୁଢ଼ୀଟା ଯୁବତୀ ହେଇଗଲା ଯୁବତୀ ହେଇଗଲା ଯେତେବେଳେ ଇଏ ତ ରାଜକୁମାରଟା ଆକର୍ଷିତ ହେଇଗଲା ଆଉ ଆକର୍ଷିତ ହେଇଗଲା ପରେ ତା କହିଲେ ତୁ ଆମ ରାଜଧାନୀ ରହିବୁ ଆଉ ସେ ତ ଗୁଣି ଜାଣିଛି ଗୁଣି କରି ସୁନ୍ଦର ଘରଦ୍ୱାର କରିଦେବ ଘରଦ୍ୱାର କରି ତୁ ଏଠି ରହିବୁ ଆଉ ତା ରାଜଧାନୀ କ'ଣ ତାର ତ ସବୁ ବ୍ଲାକ୍ ମ୍ୟାଜିକ୍ ଯାହା କୁହନ୍ତି ଗୁଣି ଜାଣିଛି ତାକୁ ରଖିଲା ତେଣୁ ଦିନବେଳେ କ'ଣ କରିବ ଦିନବେଳେ ତାକୁ କାଳିଆ ଗୋରଡ଼ କ'ଣ ଗୋରଡ଼ା ଗୋରଡ଼ କୁହନ୍ତି କ'ଣ ମାନେ ଯୋଉଟା ଓଡ଼ିଆରେ ବ୍ଲାକ୍ ଗୋଟ୍ ଆମର କ'ଣ ବୋଦା ମ ଓଡ଼ିଆରେ ଗୋଟେ କୁହନ୍ତି ବୋଦା ସେଟାକୁ କ'ଣ ଗୁରୁଦେବ ତାଙ୍କ ଭାଷାରେ ପୁରୁଣା ଭାଷାରେ କହିବେ ସେଟା ସେ କରିଦେବ ଦିନବେଳେ ତାକୁ ଏ ଯୋଉ ବୋଦା କରିଦେବ ଅଣ୍ଡିଆ ଯୋଉ ଛେଳି ସେ ତାର ସେ ବୁଦ୍ଧିବ ଘାସ ପତ୍ର ଖାଉଥିବ ଇଏ ତାର ଦିନମାନ ତାର ମଣିଷ ହେଇକି ରହିବ କିଏ ବୁଢ଼ୀ ବସୁ ରାତି ହେଲେ ତାକୁ ପୁଣି ରାଜକୁମାର କରିଦେବ ରାଜକୁମାର କରିକି ଭୋଗିବ ଏନ୍ଜୟ କରିବ ପୁଣି ଦିନ ହେଲା କାଳିଆ ଗରଡ଼ା କ'ଣ କରିଦେବ କାଳିଆ ବୁଦା କରିଦେବ ସହିଲା କ'ଣ ସିଏ କୋଉ ଜାଣିପାରିବ ରାତିରେ ରାଜକୁମାର ଆଜି ମାୟା ସେୟା କରୁଛି ଗୁରୁଦେବ ମାୟା ସେୟା କରୁଛି ଆଉ ରାଜକୁମାରଟା ଫେରି ଫେରିବାକୁ ଆସିଛି ଆସି ପଡ଼ିଗଲା ମୋତେ ମାୟା ଧରିଦେଇଛି ଆଉ କ'ଣ ପିସାଚି ଲାଗିଗଲା ଧରିଦେଇଛି ହଏ ମୁଁ ପୁରୁଷ ମୋ ସ୍ତ୍ରୀ ମୋର ଏମିତି ହେଇଗଲା ମୋତେ କିଏ ରକ୍ଷକ ଅଛି କିଏ କେତେ ପ୍ରକାର ମୁଣ୍ଡ ପିଟୁଛି ନା କ'ଣ ଭାବିଲୁ ସ୍ତ୍ରୀ କହୁଛି ମୋର କେହି ନାହିଁ ଅନାଥ ମୁଁ ହେଇଗଲି ସ୍ୱାମୀ କହୁଛି ମୁଁ ଜଗତରେ ମୁଁ ବର୍ତ୍ତମାନ ସ୍ତ୍ରୀ ଛୁଆ ପିଲାକୁ ବସୁଛି ପୁଣି ସ୍ୱାମୀ ଚାଲିଯିବ ପୁଅ ପଳେଇ ଆସିବ ପୁଅ କହିବ ମୋ ମା ପାଖ ମୁଁ ତା ଦାୟିତ୍ୱ ନେଉଛି ନା ଏସବୁ ତ ଜଗତରେ ଭଗବାନ ଚଳେଇଛନ୍ତି କାଳିଆ ମାୟା ଯେମିତି ଧରିଛି ରାଜକୁମାରକୁ ଧରିକି ତାକୁ କ'ଣ କରିଦେଇଛି କାଳିଆ ପୋତା କରିଦେଇଛି ଆଉ ସେ ବୁଢ଼ୀ ବୁଢ଼ୀ ଶୁଣି ଯେମିତି କରିଦେଇଛି ମାୟା ସେଭଳିଆ ଏ ଆନନ୍ଦ ଚିହ୍ନ ଆତ୍ମାକୁ ଏମିତି କରି ଭୋଗୁଛି ସେ ଭୋଗ ବୁଦ୍ଧିଟା ରହିଛି ଭୋଗୁଛି ମାୟା ମାୟା ଆଉ ଗୁଣ କର୍ମ କରିକି ଭୋଗୁଛି ସେ ଗୁଣର କର୍ମର ଭୋଗ ନା କ'ଣ ଏ ଯେତେ ପ୍ରକାର ସଂସାର ସୁଖ ଏ ସବୁ ଗୁଣ କର୍ମର ଭୋଗ କ'ଣ ଅଦ୍ଭୁତ ମାନେ ଭଗବାନଙ୍କ ମାୟା ଶକ୍ତି ସେ ଦୂରତ୍ୱ ଆଲେଖି ଲେଖିଲେ ଆଉ ସେ କ'ଣ ଜାଣିପାରିବ ଜୀବ କ'ଣ ଜାଣିପାରିବ ଜାଣିପାରିବ ତାକୁ ସାଧୁ ଆସିକି ଜଣେଇବ ଭାବିଲେ ବୁଝୁଛି କି କାନରେ ପଶିବା ଦରକାର ନା ଆଉ ଖାଲି ମୁଣ୍ଡ ଖାଲି ଅଣ୍ଡିଆ ଭଳିଆ ମୁଣ୍ଡକୁ ଟୁଙ୍ଗେଇଲେ କ'ଣଟା ହବ ସାଧୁ କଥାରେ କାନରେ ପଶେଇଲେ ହବ ମୁଁ ହେଉଛି ଭଗବାନଙ୍କର ଅଂଶ ମୋର କାମ ହେଲା କେବଳ ମୁଖ୍ୟ କାମ ହେଲା ଭଗବାନ କିନ୍ତୁ ଭଜନ କରିବା ଆଉ ଇଏ ସବୁ କାମ ଇଏ ଚାଲିବ ଇଏ ତ ସେ ବୁଢ଼ୀ ଅସୁରୁଣୀ ଯେମିତି କାଳିଆ ବୁଦା କରୁଛି ସେ ମାୟା ତ ମୋତେ ଧରିଛି ଗୁଣକର୍ମ ମୁଁ ଯିବି କୁଆଡ଼େ ମୋତେ ଭଜନ କରିବାକୁ ପଡ଼ିବ ସେ ଭଜନ କରିକି ସାଧୁର ଉପଦେଶରେ ଛାଡ଼ିବ ଯାହାକୁ ଲାଗିଗଲା ଭୂତ ସେ ଖାଲି ଭୂତ ହବ ଯେତେ ଭୂତ ହେଲେ କ'ଣ ହବ ତାକୁ ଭୂତ ଲାଗିବା ଲୋକ ଯେତେ ଭୂତ ଛଟପଟ ହେଲେ ବି ତା କ'ଣ ଭୂତ ଛାଡ଼ିଯିବ କି ତ କିଏ ଦରକାର ଗୁଣିଆ ଦରକାର ସେଭଳିଆ ତୁମେ ଯେତେ ସର ହୁଅ ମୋର ସର ଅସୁବିଧା ହେଇଗଲା କିଏ କହୁଛି ମୋ ଦେହ ବଥା ହେଲାଣି ମୁଣ୍ଡ ବଥା ହେଲାଣି କିଏ କହୁଛି ମୋର ପିଲା ନାହିଁ କିଏ କହୁଛି ଛୁଆ ନାହିଁ କାହା କଥା ତୁ କେତେ ଶୁଣିବୁ ଏ ସଂସାର ଗୋଟେ ବିଚିତ୍ର ଭଳି କାହାର କେତେ ପ୍ରକାର କାହାର ମୁଣ୍ଡ କଟିଲାନି କାହାର ହାତ କଟିଲାନି କାହାର ଗୋଡ଼ କଟିଲାନି କାହାର ପଇସା ନାହିଁ କାହାର ମୁଣ୍ଡ ବିନ୍ଧୁଛି କାହାର ପିଠି ବିନ୍ଧୁଛି କାହା କଥା ଶୁଣିବୁ ସବୁ ସଂସାରରେ ଇଏ କ'ଣ ତୁମେ ଯାହାକୁ ଅସୁବିଧା ବୋଲି କହୁଛ ସେଟା କ'ଣ ଭୂତ ଲାଗିଥିବା ବ୍ୟକ୍ତି ଭୂତ ହେଲେ ତାର କିଛି ଲାଭ ଅଛି ତାକୁ ଗୁଣିଆ ଦରକାର ଗୁଣିଆ ଆସିଲେ କ'ଣ ହବ ଭୂତକୁ ଛଡ଼େଇବ ସେଟା ସାଧୁ ଗୁରୁ ହେଲେ ଗୁଣିଆ ଭଳିଆ ସିଏ ହରିଭଜନ ଉପଦେଶଟା ଦେବେ ତୁମେ ହରିଭଜନଟା କର ତୁମକୁ ସେଟା ଭଜନ କରିବାକୁ ପଡ଼ିବ ତୁମେ ଯଦି ଭଜନ ନ କରିବ ତୁମେ ସେ ଭୂତ ଧରିକି ରହିବ ଆଉ ମନ୍ତ୍ର ଗୁଣିଆ ଆସିବ ମନ୍ତ୍ର କହିବ ମନ୍ତ୍ର କହିବ ଛାଡ଼ିକି ପଳେଇବ ତାର ମନ୍ତ୍ର ଉପଦେଶ ପିସାଚି କଲା ଲେଖିଲେ ତା ମନ୍ତ୍ର ଆଉ ଉପଦେଶ ଦୁଇଟା ଖାଲି ସାଧୁ ଦୀକ୍ଷା ନେବି ଛାଡ଼ିବି ହେଲେ କ'ଣ ମନ୍ତ୍ର କାମ କରିବନି ବାପା ଉପଦେଶ ନ ନେଲେ ଡକ୍ଟର କହିଦେବ ତୁମେ ଡକ୍ଟର ଔଷଧ ଦଉଛି ତାପରେ କ'ଣ କହୁଛି କେମିତି ଖାଇବ ତୁମେ ଖାଇବାଟାକୁ ମାନିବନି ସକାଳ ଖାଲି ପେଟରେ ସେ କହିଛି ଖାଇବ ତୁମେ ତୁମର ଖାଇସାରି ଖାଇବ କହିବ ଡକ୍ଟର କାହିଁ ଔଷଧ କାହିଁକି କାମ କରୁ ସେଟା ମନ୍ତ୍ର କାମ କରିବନି ଦୀକ୍ଷା ନେଲେ କାମ କରିବନି ପିସାଜୀ ଯିବନି ମାୟା ଯିବନି ମନ୍ତ୍ର ତାର ମନ୍ତ୍ର ଉପଦେଶ ସେ ଉପଦେଶ ଦେବେ ସେ ଉପଦେଶଟା ପରମ୍ପରାର ଉପଦେଶ ମନ୍ତ୍ରଟା ସେଥିରେ କାମ କରେ ଗୋଟେ ଓଡ଼ିଆରେ ନାହିଁ କ'ଣ କୁହନ୍ତି ସେଟା ପଥୀ ଆଉ ଔଷଧ କ'ଣ ବୁଝିପାରୁଛ ପଥୀ ନ ମାନିଲେ ଔଷଧ କାମ କରେ ଯେଉଁ ଡକ୍ଟର ପଥୀ ଜାଣେନି ସେ ଡକ୍ଟର ଠିକ୍ ଡକ୍ଟର ନୁହଁ ପଥୀଟା ଜାଣିବନି ପଥୀ ଏଇଆ ଏଇଆ ଖାଇବ ଏଇଆ କରିବ ତାପରେ ଔଷଧଟା ତାପରେ କାମ କରିବ ଆଜିକାଲି ଡକ୍ଟର ଔଷଧ ଜାଣିଛ ନା କ'ଣ ଜାଣିଛନ୍ତି, କେଉଁଠି କ'ଣ କରିବ କ'ଣ କରିବ ଏହା କି ଜାଣନ୍ତି? ଭୂତାବିଷ୍ଟ ଜୀବ ଭୂତଭୂତ ହେଲେ ଯେଭଳି ତାକୁ କିଛି ଭୂତ ଛାଡ଼େ ନା, ସେଭଳି ମାୟାଗ୍ରସ୍ତ ଜୀବ ମାୟା ମାୟା ହେଲେ ମାୟା ତାକୁ ଛାଡ଼ିବ ନା। ଯେତେ ମାୟା ମାୟା କହିଲେ କ'ଣ ହବ? ପୁରୁଷ କହୁଛି ନାରୀ ମାୟା, ନାରୀ କହୁଛି ପୁରୁଷ ମାୟା, ଇଏ କହୁଛି ସେ ମାୟା, ସେ କହୁଛି ଧନ ମାୟା। ଆରେ ମାୟା ମାୟା ଯେତେ ହେଲେ କ'ଣଟା ହବ? ସେଥିପାଇଁ ଆମ ଆଚାର୍ଯ୍ୟମାନେ ମାୟା ଭାୟା ଉପରେ ବେଶୀ କିଛି ଗୁରୁତ୍ୱ ଦିଅନ୍ତି। ସବୁ ଭଗବାନଙ୍କ ସେବାରେ ଲଗେଇଲେ ତୁମେ ଭୂତ ଆବିଷ୍ଟ ହେଇଗଲେ ସବୁ ମାୟା, ଭୂତ ଛାଡ଼ିଗଲେ କିଛି ମାୟା ନାହିଁ। ମାୟା ତ ଆମକୁ ଧରିଛି ଆଉ ଆମେ ଅନ୍ୟ କ'ଣ କହିବା? ସବୁ ଭୂତ ଅଭିଷ୍ଟ ଯିବ, ସେ କଥା ସିଏ ଲେଖିଲେ। ହତ ଗୁଣକର୍ମେଶୁ ଗୁଣକାର୍ଯ୍ୟେଷୁ, ଗୁଣକର୍ମେଶୁ ଗୁଣକର୍ମେଶୁ ଗୁଣକାର୍ଯ୍ୟେଷୁ ବିଷୟେଷୁ, ଗୁଣକାର୍ଯ୍ୟେଷୁ ବିଷୟେଷୁ, ଗୁଣର କାର୍ଯ୍ୟ କ'ଣ ନା ବିଷୟ ସର୍ଜତେ। ଭୂତ ଆବିଷ୍ଟ ଜୀବ ଯେଭଳି ଭୂତ ଆବିଷ୍ଟ ହେଇଗଲେ ଜୀବରେ ସେ ଭୂତ ବୋଲି ମନେ କରେ, ସେଭଳି ଗୁଣକର୍ମ ସେ ଆବିଷ୍ଟ ହେଇଗଲେ ଜୀବ ବିଷୟରେ ବିଷୟ ପ୍ରତି ଆସକ୍ତି ହେଇଥାଏ, ବିଷୟେଷୁ ସର୍ଜତେ। ତାନ୍ କୃଷ୍ଣବିଦ ମନ୍ଦ ତାନ୍ ଅକୃଷ୍ଣବିଦ ମନ୍ଦମତୀ କୃଷ୍ଣବିଦ ସର୍ବଜ୍ଞ ନ ବିଚାରଲୟ। ସେ ଅଜ୍ଞ ବ୍ୟକ୍ତିମାନଙ୍କୁ ସର୍ବଜ୍ଞ ବ୍ୟକ୍ତିମାନେ କେବେ ବିଚଳିତ କରିବେନି, କାରଣ ସେ ବିଷ ଭିତରେ ରହିଛି ଆଉ ତାଙ୍କୁ କ'ଣ କରିବ? ଏ ଭୂତ ଛାଡ଼ିବ ଯେମିତି, ଏଠି ଭୂତ କିଏ ହେଲେ? ଗୁଣକର୍ମ ମାୟାଟା ଭୂତ, ତାଙ୍କୁ କେମିତି ଛାଡ଼ିବ? ଏଠି ନିଷ୍କାମ କର୍ମ ଯୋଗ ହେଲା ଗୁଣୀ ଔଷଧଟା। ନିଷ୍କାମ କର୍ମ ଯୋଗ ଦ୍ୱାରା ତାଙ୍କୁ ଧୀରେ ଧୀରେ ଏମିତି କରି ଠାକୁର ପାଇଁ କର, ଏମିତି କରି ଠାକୁର ପାଇଁ କର, ହଁ ଠିକ୍ ଅଛି 10,000 ରୋଜଗାର କରୁଛ, 2,000 ଠାକୁର ପାଇଁ ଖର୍ଚ୍ଚ କର, ରୋଷେଇ କରୁଛ, କାହାକୁ ଭଗବାନଙ୍କୁ ଭୋଗ ଲଗା। ଧୀରେ 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 ତାଙ୍କୁ ନିଷ୍କାମ ସ୍ତର ପାଏ। ନିଷ୍କାମ କର୍ମ ହେଲା ତାଙ୍କ ପାଇଁ ଔଷଧ, କାହା ପାଇଁ? ମନ୍ଦମତି ଲୋକମାନଙ୍କ ପାଇଁ। କୃଷ୍ଣବିତ୍ ନ ବିଚାରଲୟ, କୃଷ୍ଣବିତ୍ ଯେଉଁମାନେ ବିଜ୍ଞ ବ୍ୟକ୍ତି ତାଙ୍କୁ ବିଚଳିତ କରିବେନି। କୃଷ୍ଣବିତ୍ ସର୍ବଜ୍ଞ ନ ବିଚାରଲୟ ତ୍ୱାମ୍ ଗୁଣେଭ୍ୟୋ। ଆଉ ସେଥିପାଇଁ ସେ ପୂର୍ବଦର ବିଦେଶ ଯାଇଥିଲେ, ସେମାନେ ଦେଖୁନାହାନ୍ତି ତାଙ୍କର ଯେଉଁ ଗୁଣ ଯେମିତି ସେବା କରିପାରି ତାଙ୍କୁ ସେଥିରେ ଲଗେଇ ତାଙ୍କୁ ଯଦି କହିଥାନ୍ତୁ ତୁମେ ଛାଡ଼ କର ବେକାର ଆସ ବୃନ୍ଦା ହେଲେ ଭଜନ କର, ସେ କେଉଁ ଭଜନ କରିପାରିବି? କ'ଣଟା ଭଜନ କରିବି? ତାଙ୍କୁ କ୍ରମ କ୍ରମ ପନ୍ଥା ଦେଇ ତାଙ୍କୁ ତାଙ୍କର କଲ୍ୟାଣ କରିବ ଗୋଟେ ଜୀବନ ନା। ଆଉ ନହେଲେ ସେ ଏଣେ ଶ୍ରଦ୍ଧା ଭକ୍ତିରେ ଶ୍ରଦ୍ଧା ହରେ ମାନେ କର୍ମ ଉପରେ ଶ୍ରଦ୍ଧା ହରେ, ଭକ୍ତିରେ ତିଷ୍ଠି ପାରିବନି କର୍ମରେ ଶ୍ରଦ୍ଧା ହରେ। ତ୍ୱଂ ଗୁଣେଭ୍ୟୋ ପୃଥକ ଭୂତ ଜୀବ ତାକୁ କ'ଣ କହିବ ନାହିଁ? ଚକ୍ରପତି କହୁଛନ୍ତି ସେ ଲୋକକୁ ଏହା କହିବ ନାହିଁ, ତ୍ୱଂ ଗୁଣେଭ୍ୟୋ ପୃଥକ ଭୂତ ଜୀବ, ତୁମେ ଯେ କ'ଣ ବିଷୟରେ ମାତିକି ରହୁଛ, ତୁମେ ଗୁଣ ଠାରୁ ପୃଥକ ହେଇଯିବ। ଯେଉଁ ଅଲଗା ସଂସ୍କାର କହୁନାହାନ୍ତି ତୁମେ ଆତ୍ମା, ଏ ଧ୍ୟାନ କର, ଏ ଲାଇଟ୍ ଲଗେଇ ଦେଇକି ତାଙ୍କୁ ଧ୍ୟାନ କର, ତୁମେ ହେଉଛ ଏହା, ତୁମେ ହେଉଛ ସେୟା, ସୋହମ ଏଗୁଡ଼ା କାହିଁ ଭାବ ସୋହମ ଚା ସକାଳୁ ଉଠିଲ ଚା ଦୌଡ଼ ଚା ପାଇଁ ଦୌଡ଼ୁଥିବେ କି ସୋହମ ଚା କ'ଣ ସୋହମ କାହିଁ ଚା ଖାଇ ଦୌଡ଼ୁଛ ମାଡ଼ ଗୋଟେ ଇଏ କ'ଣ ଏଗୁଡ଼ା ଏଗୁଡ଼ା ସବୁ ଜ୍ଞାନୀ ଜ୍ଞାନୀ ଲୋକଟା ତୁମେ ଶିଖିଛନ୍ତି ଏଇଟା ତୁମେ ଗୋଟା ଯେଉଁଟା ମନ୍ଦମତୀ ଲୋକଟା ଗୋଟେ କାହିଁ ଅଧିକାର ନାହିଁ ସେ ସକାଳୁ ଉଠି ଚା ପାଇଁ ଦୌଡ଼ୁଥିବେ ଠେଲା ପେଲା ଲାଗିଥିବେ ସେ ଯେଉଁ କ'ଣ ଚଣା ଦିଆ ଯାଏ ସେ ଯେଉଁ ବୃନ୍ଦାବନ ପରିକ୍ରମା କରିକି ଆସିଲା ବେଳକୁ ସେ ଯେଉଁଠି କ୍ରସ୍ କରିନି ମଥୁରା ରୋଡ଼ଟା ତା ପୂର୍ବରୁ ସେ ଆଶ୍ରମଟା ଲେଫ୍ଟ ସାଇଡ଼୍ରେ ଅଛି ସେ ସବୁବେଳେ ସକାଳୁ ଦିଆଯାଏ। ଆଉ ମୁଁ ତ ମଙ୍ଗଳାଦ ସାରି ଭୋରୁ ଭୋରୁ ଯାଏ ନା କେତେବେଳେ ଭୋରୁ ଭୋରୁ ଯାଏ ସେଠି ଦେଖିବେ ଠିକ୍ 5:30 ହେଇଥିବ ଦୌଡ଼ିଥିବେ ଲାଇନ୍ ଲଗେଇଥିସୁ ସେ ଗେଟ୍ ନ ଖୋଲିବ ସେ ପୁରୀ ଫୁରି କ'ଣ ଦିଏ ସେ ଚା ଫା ଦିଏ ସେ ଗେଟ୍ଟା ସବୁବେଳେ ସେ ସାଇଡ଼୍ରେ ସେ ଲୋକଟା ଦିଏ। ଆଉ ସୁହ କ'ଣ ସୁହ ସକାଳୁ ସୁହ ଚା ମୁଁ ସିଏ ସକାଳୁ ତୁମେ ସିଏ ସକାଳୁ ସିଏ ଚା ଖାଇବ ଭଗବାନ ଚା ସକାଳୁ ଚା ଖାଉଛନ୍ତି ତାଙ୍କ ଥଣ୍ଡା ହେଇଯାଇଛି ନା ସକାଳୁ ଭଗବାନ ଚା ଖାଉଛନ୍ତି ଏଇଟା କାହିଁକି ସମ୍ପ୍ରଦାୟରେ ଏମିତି ସବୁ ସୃଷ୍ଟି ହେଲା ଏଇଥିପାଇଁ ଏଇସବୁ ତତ୍ତ୍ୱକୁ ନ ଜାଣିଲେ ହବନି ଏଇ ଅଜ୍ଞ ବ୍ୟକ୍ତିମାନଙ୍କୁ ଏଇ ଉପଦେଶ ଦବନି କେବେ ଭଜନ ଉପଦେଶ ଭଜନ ଉପଦେଶ ଦବନି ତାଙ୍କ ଅଧିକାରଟା ଦେଖିବ ତମ ସେଇ ସ୍ଥିତିରେ ରଖି ଧୀରେ 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 ନିଷ୍କାମ କର୍ମଟା ଶିଖିବ। ଆଉ ତୁମେ ଗୋଟେ ଡାଇରେକ୍ଟ କହିଦେବ ତୁ ଏମିତି ହେଇଯା ସେମିତି ହେଇଯା ଭୋଜନ କର କିଛି କରିପାରିବନି ସେଟା ବେକାର କାହିଁକି ସେଗୁଡ଼ା ସବୁ ଗୀତାର ସିଦ୍ଧାନ୍ତର ବିରୁଦ୍ଧ ସବୁ ଭଗବାନଙ୍କ ସିଦ୍ଧାନ୍ତ। ତୁମ ଗୁଣେଭ୍ୟ ପୃଥକ ଭୂତ ଜୀବ ତୁମେ ଗୁଣ ଠାରୁ ପୃଥକ ନ ତୁ ଗୁଣ ଏତି ବିଚାର ପ୍ରାପ୍ୟୁତ ନ ଯତତେ କିନ୍ତୁ ଗୁଣା ବେଶ ନିବର୍ତ୍ତକମ ନିଷ୍କାମ କର୍ମ କାରେ ତାକୁ ଏଭଳି ଉପଦେଶ ଦବନି ତୁମେ ଗୁଣ ନୁହଁ ଗୁଣରୁ ପୃଥକ ତୁମେ ହେଉଛ ବିଜ୍ଞାନଭୂତ ଆତ୍ମା ଗୁଣାବେଶ ନିବର୍ତ୍ତକମ୍ ନିଷ୍କାମ କର୍ମେବ କାରୟେତ୍। ଚକ୍ରପାଦଙ୍କର ସିଦ୍ଧାନ୍ତ ଭଳିଆ ଆଉ ତାଙ୍କର ଭଳିଆ ସିଦ୍ଧାନ୍ତ କିଏ ନାହିଁ। ଏଠି ଭୂତାବିଷ୍ଟ ଯିବ, ଭୂତ ଲାଗିଯାଇଛି ନା, ଭୂତ ଲାଗିଗଲେ ତାଙ୍କୁ କ'ଣ କରାହବ, ମନ୍ତ୍ର ଦିଆହବ, ଗୁଣିଆ ମନ୍ତ୍ର ଦେବ। ସେଟା ସେଭଳିଆ ସର୍ବଜ୍ଞ ବ୍ୟକ୍ତି ହେଲେ ଗୁଣିଆ, ସାଧୁ ହେଲା ଗୁଣିଆ, ତାହେଲେ ତାଙ୍କୁ କ'ଣ କରିବେ, ଔଷଧ କ'ଣ ଦେବେ, ଏଠି କହିବେ। ତାଙ୍କ ଭଳିଆ ଦାର୍ଶନିକ ଆଉ ଭକ୍ତିର ସିଦ୍ଧାନ୍ତ ଜୀବ ପାଇଁ ପୁରା ସବୁ ପୁରା ଅତି ସ୍ପଷ୍ଟ ତାଙ୍କର ସିଦ୍ଧାନ୍ତ ସବୁବେଳେ। ଗୁଣାବେଶ ନିବର୍ତ୍ତକ, ଏଇ ଯେଉଁ ଗୁଣର ଆବେଶ ହେଇଯାଇଛନ୍ତି, ଭୂତର ଆବେଶ ହେଇଗଲେ ଭୂତାବିଷ୍ଟ ହେଇଯାଏ, ଗୁଣି ଦ୍ୱାରା ଭୂତଟା ଛାଡ଼େ, ସେଟା ଗୁଣାବେଶ ନିବର୍ତ୍ତକ। ଗୁଣରେ ଯିଏ ଆବେଶ ହେଇଯାଇଛି ନିବର୍ତ୍ତକ, ସେ ଗୁଣ ଆବେଶକୁ ଛାଡ଼ିବା ପାଇଁ କ'ଣ କରିବ, ନିଷ୍କାମ କର୍ମେବ କାର୍ଯ୍ୟ, ତାଙ୍କୁ ନିଷ୍କାମ କର୍ମ ଯୋଗୁଁ ପାଣି ଯାହା କରୁଛୁ ଭଗବାନ ପାଇଁ କର, ସେଥିରେ ଫଳ ଆଶା ରଖି କହିଲେ ବୁଝୁଛନ୍ତି, ଯାହା କରିବ ଭଗବାନ ପାଇଁ କରିବ, ଫଳ ଆଶା ରଖିବନି, ତାହେଲେ ଯାଇକି ଭୂତ ଛାଡ଼ିବ, ମାୟା ଯୋଉ ମୁଣ୍ଡରେ ପଶିଛି ସଂସାର ଭୂତ ଛାଡ଼ିବ, ସଂସାର ଭୂତ ସେ କଥା କହିଲେ। ନହିଁ ଭୂତାବିଷ୍ଟ ମନୁଷ୍ୟତ୍ଵ ନହିଁ ନ ଭୂତ, କିନ୍ତୁ ମନୁଷ୍ୟ ହେବ ଏ କହିଛି। ଭୂତାବିଷ୍ଟ ମଣିଷଟା ସେ ଭୂତ ନୁହେଁ, ସେ ମନୁଷ୍ୟ। ନହିଁ ଭୂତାବିଷ୍ଟ ମନୁଷ୍ୟ ମନୁଷ୍ୟତ୍ଵ ନ ଭୂତ, ଭୂତର ଆବିଷ୍ଟ ଗୋଟେ ମନୁଷ୍ୟ, ସେ ଭୂତ ନୁହେଁ, ସେ କ'ଣ, ସେ ମନୁଷ୍ୟ। କିନ୍ତୁ ମନୁଷ୍ୟ ହେବ ଇତି ସତମ କୃତ୍ୱାପି ଉପଦେଶେନ ସ୍ୱାସ୍ଥ୍ୟ ଅପଦ୍ୟତେ, ତାକୁ ଯେତେ ପ୍ରକାର ତୁମେ କହିବ ସେ ଭୂତାବିଷ୍ଟ ଜୀବଟା, ଭୂତାବିଷ୍ଟ ମଣିଷଟା ସେ କ'ଣ, ମନୁଷ୍ୟ। କିନ୍ତୁ ତୁମେ ତାକୁ 100 ବାର କହିବ ତୁ ମନୁଷ୍ୟ ମନୁଷ୍ୟ ମନୁଷ୍ୟ, ସେ କ'ଣ ବୁଝିବ କି, ସେଗୁଡ଼ା ମାୟା ଲାଗିଥିବା ଜୀବକୁ ତୁମେ ଯେତେ ପ୍ରକାର କଥା କହିବ, ଏଇଟା ହଉଛି ମାୟା, ସେଟା ହଉଛି ମାୟା, ତୁମେ ହଉଛି ଆତ୍ମା, ସେ ବୁଝିବ କି, ବୁଝିବନି। ତାକୁ ଗୁଣ ଗୁଣ ରୂପକ ପ୍ରକୃତିର ଭୂତ ଲାଗିଛି ସେ କଥା ସେ କହିଲେ। କିନ୍ତୁ ତତ୍ ନିବର୍ତ୍ତକ ଔଷଧ ମଣିମନ୍ତ୍ରାଦି ପ୍ରୟୋଗ ଗଣେଇ ହେବ ଇତି ଭାବ। ଚକ୍ରି ମଣିମନ୍ତ୍ର ଆଦି ସବୁବେଳେ ଲଗେ, ଶବ୍ଦଟି ଲଗାନି, ମଣିମନ୍ତ୍ର ପ୍ରୟୋଗ କରିକି ଯେଭଳି ଭୂତକୁ ଛଡ଼ାଯାଏ, ତାକୁ ଖାଲି କହିବ ତୁ ଭୂତ ତୁ ଭୂତ, ତୁ ମଣିଷ ତୁ ମଣିଷ, ତୁ 100 ବାର ତାକୁ ମଣିଷ ମଣିଷ କହିଲେ ବି ସେ କିଛି ବୁଝିପାରିବେନି, କାରଣ ତାକୁ ଭୂତ ଲାଗିଛି, ସେଟା ଗୋଟେ ମଣିଷଟାକୁ ତୁ ଆତ୍ମା ତୁ ଆତ୍ମା, ଯେତେ ତାକୁ କହିଲେ ବି ତ କିଛି ସେ ବୁଝିପାରିବ ନାହିଁ, କାହିଁକି ତାକୁ କିଏ ଲାଗିଛି, ପ୍ରକୃତିର ଗୁଣ ମାୟା ଲାଗିଛି, ଭୂତାବିଷ୍ଟ ଜୀବକୁ ଭୂତ ଲାଗିଛି, ତାକୁ ମଣିଷ ମଣିଷ କହିଲେ ବି ସେ କେବେ ବୁଝିପାରିବ ନାହିଁ, ତାକୁ ଭୂତ ଲାଗିଛି। ସେଟା ଜୀବକୁ ଯେତେ ପ୍ରକାର କହିଲେ ତୁ ଆତ୍ମା, ତୋର ଜଗତର କାହା ସହିତ ସମ୍ପର୍କ ନାହିଁ, ତୋର କେଉଁଥିରେ କଲ୍ୟାଣ ହବାର ନାହିଁ, ଯେତେ କହିଲେ ସେ ବୁଝିପାରିବନି, କାହିଁକି ତାକୁ ଏଇ ଶରୀର ଯେ ଗୁଣ ପ୍ରକୃତି ତାକୁ ଧରିଛି, ତାହେଲେ ତାକୁ ଯେମିତି କହିଲେ ମଣିମନ୍ତ୍ର ଔଷଧ ଆଦି ପ୍ରୟୋଗ ଏ ନା, ମଣିମନ୍ତ୍ର ଔଷଧ ଆଦି ପ୍ରୟୋଗ କରିବ ଭୂତ ଚାଲିବ, ସେଭଳି ନିଷ୍କାମ କର୍ମ ଯୋଗ ଶିକ୍ଷାଟା ଦେଇ ଗୋଟେ ଜୀବକୁ ଏ ମାୟା ବା ଗୁଣର ପ୍ରକ୍ରିୟାରେ ଉଦ୍ଧାର କରିବ। ଇଏ ହେଲା ଏ ଶୁକ୍ର ତାତ୍ପର୍ଯ୍ୟ, ଠିକ ଅଛି। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ନିତାଇକୋ ପ୍ରମାନନ୍ଦ।